ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद् भागवतम दशम स्कंद 40 अध्याय श्लोक कहते श्लोक 7 अन्य च संस्कृतात्मानो अन्य च संस्कृतात्मानो विधिना विहिते नते विधिना विहिते नते जजन्ति त्वन्मायास्त्वाङ्गै जजन्ति त्वन्मायास्त्वाङ्गै बहुमूर्त्येकमूर्तिकम् बहुमूर्त्येकमूर्तिकम् अन्ये च संस्कृतात्मानो विधिना विहिते न ते जन्ति त्वन्मायास्त्वाम्बै बहुमूर्त्येकमूर्तिकम् अन्ये च संस्कृतात्मानो विधिना विहिते न ते जयन्ति त्वन्मयास्त्वाङ्गै बहुमूर्त्येकमूर्तिकम् अन्ये च संस्कृतात्मानो विधिना विहिते न ते जयन्ति त्वन्मयास्त्वाङ्गै बहुमूर्त्येकमूर्तिकम् अन्ये च संस्कृतात्मानो विधिना विहिते न ते जयन्ति त्वन्मयास्त्वाङ्गै बहुमूर्त्येकमूर्तिकम् माताजी की पाठ करी है दुनिया में ये श्रीमद्भागवतम विशेष भाव में आमर श्रीपाद अच्युतानंद प्रभु को आम स्वागत करुचु आम मंदिर निर्माण कार्यक्रम चलती से विशेष भाव में भुवनेश्वर आज मकर संक्रांति बहुत आग्रह ये भागवत शुणापी तेणु आज आम ये दशम स्कंद 40 अध्याय अक्रूर प्रार्थना विषय आम कौचे आम एठार गोटे श्लोक नक गोटे अध्याय कौचे अध्याय जी श्लोक पाठ करहब तेणु आम गत काली आरंभ करते प्रथम नंबर श्लोक रु कि भाव में अक्रूर प्रार्थना करसंती पूर्व अध्याय 39 अध्याय अक्रूर जितेबाला भगवान कृष्ण एवं बलराम को लेकर जाऊँगी नंदगाँव रु मथुरा को लेकर जाऊँगी से समय यमुना नदी में जहाँ अक्रूर घाट बर्तमान कहुठे से जो जल स्नान करुले मध्यान समय से समय से भगवान को देखिले जल भितर तेणु से आश्चर्य जिते बड़े जल उपरक उठिले देखिले पुणी से भगवान कृष्ण बलराम रथ उपर बस पुणि जलर बुड़े देखिले जलर अच्छा यही भाव आश्चर्य जिते भगवान तांकर जो अक्रूर जो मन भय थिला कंस नहीं हत्या कर तेणु से जो रही भय को दूर करने भगवान निजर रूप प्रदर्शन कले नारायण रूप प्रदर्शन कले शेष शज्जार भगवान नारायण रूप से शयन कर रूपटी देखिले तेणु ये 40 अध्याय भगवान से प्रार्थना कर भक्तिर जो 9 अंग रही अक्रूर से होती वंदनार आचार्य तेणु 30 श्लोक से भगवान को वंदना करम का 6 श्लोक आलोचना करते ତେଣୁ ଏ ପୂର୍ବରୁ ଯେଉଁ କୁହାଯାଉଛି ଭଗବାନଙ୍କୁ ଯେଉଁ ଭଜନ କରିବାର ବିଭିନ୍ନ ବେଦରେ ବିଭିନ୍ନ ପ୍ରକାର ଉପାୟ ସବୁ ରହିଛି, କିଏ କର୍ମ ମାର୍ଗରେ ଭଗବାନଙ୍କ ଆରାଧନା କରୁଛନ୍ତି, କିଏ ଜ୍ଞାନ ମାର୍ଗରେ ଭଗବାନଙ୍କ ଆରାଧନା କରୁଛନ୍ତି। ଏ ଶ୍ଳୋକରେ ଯେଉଁ କୁହାଯାଉଛି ଅନ୍ୟଚ ଅନ୍ୟମାନଙ୍କ କଥା କୁହାଯାଉଛି, ଅନ୍ୟ କହିଲେ ଅନ୍ୟମାନେ ଯେ ସଂସ୍କୃତାତ୍ମନ, ସଂସ୍କୃତାତ୍ମନ କହିଲେ ପାଶୁପତାଦି ଦୀକ୍ଷା ଅତିକ୍ରମ୍ୟ ଗୁଣ ବିଶେଷ ଯୁକ୍ତା ଚିତ୍ତା ସନ୍ତ, ସଂସ୍କାର ଯେଉଁମାନେ ଗ୍ରହଣ କରିଛନ୍ତି ସେମାନେ ଅଭିହିତେନ, ଅଭିହିତେନ କହିଲେ ସେମାନଙ୍କର କହିବା କଥିତେନ ସେମାନେ କୁହନ୍ତି, ବିଧିନା ପଞ୍ଚରାତ୍ର ଆଦି ବିଧିନା ବିଧାନେନ, ପଞ୍ଚରାତ୍ରି ଇତ୍ୟାଦି ଯେଉଁ ରହିଛି ବିଧାନ ଏଇ ମାଧ୍ୟମରେ ତନ୍ମୟା, ତନ୍ମୟା କହିଲେ ତନ୍ମୟତ୍ୱେନାତ୍ମାନ ଚିନ୍ତୟନ୍ତଃ ତ୍ୱଦେକ ପ୍ରଧାନ ବା, ତାଙ୍କର ମନ ଭଗବାନଙ୍କ ନିକଟରେ ନିବଦ୍ଧ ଥାଏ। ତେଣୁ ବହୁ ମୂର୍ତ୍ତିକ ମୂର୍ତ୍ତିକମ୍, ବହୁଆ ବାସୁଦେବାଦୟ ମତ୍ସ୍ୟାଦୟସ୍ ମୂର୍ତ୍ତିଜସ୍ ଏକା ପରମ ବ୍ୟୋମ ଅଧିପ ମହାନାରାୟଣ ରୂପା ମୂର୍ତ୍ତିଜସ୍ ତଞ୍ଚ ତଞ୍ଚ, ଯେତେ ସବୁ ରୂପ ରହିଛି ଭଗବାନଙ୍କର ଅନେକ ରୂପ ରହିଛି, ଏସବୁ ସେଇ ଏକ ମୂର୍ତ୍ତି ଭଗବାନ ନିଜକୁ ବିସ୍ତାର କରୁଛନ୍ତି। ତ୍ୱାମ୍ ବେଇ ଜଜନ୍ତି, ଏଇଭଳି ଭାବରେ ଭଗବାନଙ୍କର ଉପାସନା ସେମାନେ କରନ୍ତି। ତେଣୁ ଏ ଶ୍ଳୋକରେ ଭାଷ୍ୟରେ ପ୍ରଭୁପାଦ ଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ବୈଷ୍ଣବ ମାର୍ଗ ମାହ, ଇଏ ହେଉଛି ବୈଷ୍ଣବ ମାର୍ଗ, ଆମର ମାର୍ଗ ହେଉଛି ଏଇଟା, ଆମେ ଭଗବାନଙ୍କର ଏଇଭଳି ଭାବରେ ଭଜନ କରୁଛେ। ଅନ୍ୟ ଇତି, ଏଇ ଯେଉଁ ଭକ୍ତି, ଏ ଭକ୍ତିକୁ ଖୁବ୍ କ୍ୱଚିତ ଲୋକ ଭକ୍ତିକୁ ଗ୍ରହଣ କରନ୍ତି, ଯେମିତି ଭାଗବତମରେ ଷଷ୍ଠ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ପରୀକ୍ଷିତ ମହାରାଜ ପଞ୍ଚମ ସ୍କନ୍ଦ 26 ଅଧ୍ୟାୟରେ ବିଭିନ୍ନ ନର୍କ ବିଷୟରେ ଶ୍ରବଣ କଲେ, ତେଣୁ ତାଙ୍କର ପ୍ରଜାମାନଙ୍କ ପ୍ରତି ଏତେ ଆକୁଳତା ରହିଥିଲା, ତେଣୁ ପ୍ରଜାମାନେ କେମିତି ନର୍କରୁ ମୁକ୍ତି ପାଇବେ ସେଥିପାଇଁ ସେ ବହୁତ ଉଦ୍ବେଗ ପ୍ରକାଶ କରି କହିଲେ କେମିତି ଜଣେ ଏଇ ନର୍କରୁ ମୁକ୍ତି ପାଇପାରିବ। ତେଣୁ ସୁଖଦେବ ଗୋସ୍ୱାମୀ ପ୍ରଥମେ କର୍ମକାଣ୍ଡ ଧାରାରେ ଯେଉଁ ପ୍ରାୟଶ୍ଚିତ କଥା ରହିଛି ସେ ବିଷୟରେ କହିଲେ, ସାଧାରଣତଃ ଲୋକମାନେ ଏଇ ପ୍ରାୟଶ୍ଚିତକୁ ଗ୍ରହଣ କରନ୍ତି। ଆଉ ମହାପ୍ରଭୁଙ୍କର ଆଜି ସନ୍ନ୍ୟାସ ଗ୍ରହଣ ଦିବସ, ଆମେ ମହାପ୍ରଭୁଙ୍କ ବିଷୟରେ କିଛି କଥା କହିବା, ମକର ସଂକ୍ରାନ୍ତି ଏବଂ ରାମଚନ୍ଦ୍ର କବିରାଜଙ୍କର ତିରୋଭାବ ଏବଂ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ଆବିର୍ଭାବ, ଏସବୁ ବିଷୟରେ ସଂକ୍ଷେପରେ ଆମେ କିଛି କିଛି କଥା କହିବା। ତେଣୁ ଇଏ ଯେଉଁ ମହାପ୍ରଭୁ ଯେଉଁ କହିଥିଲେ ତପନ, ଏ ଆମର ରହିଛନ୍ତି କ'ଣ ତାଙ୍କ ନାଁ, ଯେଉଁ ସୁବୁଦ୍ଧି, ସୁବୁଦ୍ଧି ରାୟ, ସୁବୁଦ୍ଧି ରାୟ ସେ ତାଙ୍କୁ ସେ ଯେଉଁ ଥିଲେ ସେ ସମୟ ବଙ୍ଗଳା ଯେ ରାଜା ଥିଲେ ହୁସେନ ଶାହା, ସେ ପ୍ରଥମେ ତାଙ୍କର ସେବା କରୁଥିଲେ, ସେବକ ଥିଲେ, କୌଣସି କାରଣରୁ ସେ ତାଙ୍କୁ ଗୋଟେ ପ୍ରହାର କରିଥିଲେ ଯାହାକି ତାଙ୍କ ପିଠିରେ ଗୋଟେ ସେ ଚିହ୍ନଟି ରହିଥିଲା। ଯେତେବେଳେ ହୁସେନ ଶାହା ରାଜା ହୋଇଗଲେ ସେ ସମୟରେ ତାଙ୍କର ପତ୍ନୀ ଯେତେବେଳେ ଦେଖିଲେ କହିଲେ ତୁମର ପିଠିରେ କେମିତି ଚିହ୍ନ ଆସିଲା, ନା ଏମିତି ସୁବୁଦ୍ଧି ରାୟ ମୋତେ ଦଣ୍ଡ ପ୍ରଦାନ କରିଥିଲେ, ନା ସୁବୁଦ୍ଧି ରାୟ ଦଣ୍ଡ ପ୍ରଦାନ କରିଥିଲେ ତାଙ୍କୁ ଆମେ ହତ୍ୟା କରିବା। ତେଣୁ ସୁବୁଦ୍ଧି ରାୟ ହୁସେନ ଶାହା ସେ ତାଙ୍କର ତାଙ୍କ ଦ୍ୱାରା ଶିକ୍ଷିତ ହୋଇକରି ଆଜି ରାଜା ହୋଇଛନ୍ତି, ତେଣୁ ସେ ତାଙ୍କୁ ଗୁରୁ ରୂପରେ ଗ୍ରହଣ କରୁଥିଲେ। କିନ୍ତୁ ତାଙ୍କର ପତ୍ନୀ ଯେତେବେଳେ ଏଇଭଳି ଭାବରେ କହିଲେ ସେ ଆଉ ସେଥିରେ ରାଜି ହେଲେ ନାହିଁ, ତାଙ୍କ ପତ୍ନୀ କହିଲେ ତୁମେ ତାଙ୍କୁ ନହେଲେ ଅନ୍ତତଃ ପକ୍ଷେ ତାଙ୍କୁ ତାଙ୍କ ଧର୍ମ ଅନ୍ତରଣ ଧର୍ମ ଧର୍ମାନ୍ତର କରିଦିଅ, ତାଙ୍କୁ ଯେଉଁ ହିନ୍ଦୁ ଧର୍ମରୁ ତାଙ୍କୁ ବାଦ ଦେଇଦିଅ, ମ୍ଳେଚ୍ଛ କରିଦିଅ। ଏଇଭଳି ଭାବରେ ଯେତେବେଳେ କହିଲେ ତାଙ୍କୁ ସେ ସମୟରେ ଯେଉଁ କଥା ଥିଲା ଯେଉଁ ମୁସଲମାନ ମାନେ ଯେଉଁ ଜଳରେ ପାନ କରନ୍ତି ଜଳ ପାତ୍ର, ସେ ପାତ୍ରରୁ ଯଦି ଜଳ ଟିକେ ନେଇକି ତାଙ୍କ ଉପରେ ଛିଞ୍ଚି ଦେବ ତାହେଲେ ସେ ତାଙ୍କର ଧର୍ମ ଚାଲିଗଲା ବୋଲି ଏଇଭଳି ଭାବରେ ସେମାନେ ଗ୍ରହଣ କରୁଥିଲେ। ତେଣୁ ସୁବୁଦ୍ଧି ରାୟଙ୍କୁ ସେୟା କରାଯାଇଥିଲା। ତାହାପରେ ସୁବୁଦ୍ଧି ରାୟ ଯେତେବେଳେ ଚାହିଁଲେ ପୁଣି କେମିତି ସେ ହିନ୍ଦୁ ଧର୍ମରେ ପ୍ରବେଶ କରିବେ, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପଣ୍ଡିତମାନେ ବହୁତ ପ୍ରକାର ଶାସ୍ତ୍ରରୁ ବିଭିନ୍ନ ପ୍ରକାର ଯେଉଁ ରହିଛି ପ୍ରାୟଶ୍ଚିତର କଥା କହିଲେ, କିଏ କହିଲେ ତପ୍ତ ଗୃହୀତ ପାନ କରିକିରି ପ୍ରାୟଶ୍ଚିତ କରିବ, ପ୍ରାୟଶ୍ଚିତ କ'ଣ କରିବ, ମୃତ୍ୟୁବରଣ କରିବେ ସେମାନେ। ତେଣୁ ଏହିଭଳି ଭାବରେ ଯେତେବେଳେ ସେ ମହାପ୍ରଭୁଙ୍କୁ ପଚାରିଲେ ମହାପ୍ରଭୁ କହିଲେ ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛନ୍ତି ଭଗବାନଙ୍କ ନାମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଏ କଥା ପରୀକ୍ଷିତ ମହାରାଜ ମଧ୍ୟ ଯେତେବେଳେ କର୍ମ ପ୍ରାୟଶ୍ଚିତ ବିଷୟ ଶୁଣିଲେ ସେତେବେଳେ ସେ ସନ୍ତୁଷ୍ଟ ହୋଇପାରିଲେ ନାହିଁ। ତାପରେ ପରୀକ୍ଷିତ ମହାରାଜଙ୍କର ଅସନ୍ତୋଷ ଦେଖି ସୁଖଦେବ ଗୋସ୍ୱାମୀ ଜ୍ଞାନ ପ୍ରାୟଶ୍ଚିତ ବିଷୟରେ କହିଲେ, ସେଥିରେ ମଧ୍ୟ ପରୀକ୍ଷିତ ମହାରାଜ ସନ୍ତୁଷ୍ଟ ହୋଇପାରିଲେ ନାହିଁ। ତେଣୁ ତାପରେ ଭକ୍ତିର ପ୍ରାୟଶ୍ଚିତ କହିଛନ୍ତି। କେଚିତ୍ ଶବ୍ଦ ବ୍ୟବହାର କରେ, କେଚିତ୍ କେବଳିଆ ଭକ୍ତିଆ ବାସୁଦେବ ପରାୟଣ ଅଘଂ ଧୁନ୍ନତି କାର୍ଷ୍ଣେନ ନିହାର ମେବ ଭାସ୍କର। ଏଇ ଭକ୍ତିଟାକୁ ଖୁବ୍ କ୍ୱଚିତ୍ ରୂପ ଗ୍ରହଣ କରନ୍ତି, ସେଇଥିପାଇଁ ଆମେ ଏଇ କଥାଟି କହିଲେ। କେଚିତ୍ କେବଳିଆ ଭକ୍ତିଆ, କେବଳ ଭକ୍ତି ଯେଉଁମାନେ କରନ୍ତି ବହୁତ କ୍ୱଚିତ୍ ଲୋକ ଭକ୍ତିକୁ ଗ୍ରହଣ କରନ୍ତି, ବାସୁଦେବ ପରାୟଣ ସେମାନେ ଅଘଂ ଧୁନ୍ନତି ସମସ୍ତ ପାପକୁ ସେମାନେ ପୂର୍ଣ୍ଣ ଭାବରେ ପାପରୁ ପ୍ରାୟଶ୍ଚିତ କରିଦିଅନ୍ତି। କିଭଳି ନା ନିହାର ମେବ ଭାସ୍କର, ଯେମିତି ସୂର୍ଯ୍ୟ କିରଣ ଦ୍ୱାରା କୁହୁଡ଼ି ଯେଉଁ ସବୁ ରହିଥାଏ ସବୁ ଚାଲିଯାଏ, ସେଇଭଳି ଭାବରେ ଜଣେ ଭକ୍ତି କରୁଛି ମାନେ ସମସ୍ତ ପାପର ପ୍ରାୟଶ୍ଚିତରୁ ସେ ମୁକ୍ତ ହୋଇଯିବ, ପ୍ରାୟଶ୍ଚିତ ହୋଇଯିବ ତା'ର। ତେଣୁ ଏହି ପ୍ରସଙ୍ଗରେ ସେ ଅଜାମିଳର ଉଦାହରଣ ଦେଲେ, ସେ କଥା ଶକ୍ରୁନ୍ ମନ କୃଷ୍ଣ ପଦାର ବିନ୍ଦୟୁ। ଗୋଟିଏ ଥର ଯଦି ମନକୁ ଆମେ ଭଗବାନ କୃଷ୍ଣଙ୍କର ପାଦ ପଦ୍ମରେ ଲଗେଇଦେବା ତାହେଲେ ସମସ୍ତ ପାପ ନ ତେ ଜମ ପାଶ ତଟ୍ଟ ସ୍ୱପ୍ନେ ବି ପଶନ୍ତି ଚୀର୍ଣ୍ଣ ନିଷ୍କୃତା। ସେମାନେ ଯମରାଜଙ୍କ କଥା ତ ଛାଡ଼ନ୍ତି, ଯମରାଜଙ୍କ ଦୂତଙ୍କୁ ଯେଉଁ ପାଶ ଧରିକି ସେମାନେ ଆସନ୍ତି ମୃତ୍ୟୁ ସମୟରେ, ଜୀବନ ମୃତ୍ୟୁ ସମୟରେ ଆସନ୍ତି, ସେ ଯମରାଜଙ୍କ ଦୂତମାନଙ୍କୁ ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ। ସାକ୍ଷାତରେ କ'ଣ ଦେଖିବା କଥା କହିବା, ଶକ୍ରୁ ଗୋଟିଏ ଥର ଯଦି ମନକୁ କୃଷ୍ଣ ପାଦ ପଦ୍ମ ଲଗେଇବା। ତେଣୁ ପରୀକ୍ଷିତ ମହାରାଜ ଏଇଟାକୁ ବୁଝିବା ପାଇଁ ଟିକେ କହେ ଶକ୍ରୁନ୍ ଗୋଟିଏ ଥର, ତେଣୁ ସେ ଏଇ ଉଦାହରଣଟି ଦେଲେ, ଅଜାମିଳର ଉଦାହରଣଟି ଦେଲେ, ଏକଥା ସବୁ ଆସୁଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଶ୍ଳୋକର ଭାଷାରେ ବୈଷ୍ଣବ ମାର୍ଗ, ଇଏ ହେଉଛି ବୈଷ୍ଣବ ମାର୍ଗ, ଆମର ମାର୍ଗ ହେଉଛି ଏଇ ଭକ୍ତି, ଭଗବାନ ଭକ୍ତି କରିବା। ସଂସ୍କୃତାତ୍ମନ କହିଲେ ଇତି ଏତଦ୍ ଅନ୍ୟ ଅନ୍ୟ ଉପସକା ଅସଂସ୍କୃତାତ୍ମନ ସ ଇତି ଲଭତେ ଲଭ୍ୟତ। ତେଣୁ ଆ ପୂର୍ବରୁ ଯେଉଁ ଉପାସମାନ କଥା କୁହାଯାଉଥିଲା, କେଉଁମାନେ କର୍ମ ମାର୍ଗରେ ଭଗବାନଙ୍କର ଆରାଧନା କରନ୍ତି, ଯେମିତି ଭଗବତ ଗୀତାରେ କୁହାଯାଇଛି ତ୍ରୈବିଦ୍ୟା ମାଂ ସମପା ପୁତ ପାପା ଇତ୍ୟାଦି କର୍ମକାଣ୍ଡ ଧାରାରେ ସେମାନେ ଭଗବାନଙ୍କର ଆରାଧନା କରନ୍ତି, କିଏ ଜ୍ଞାନ ମାଧ୍ୟମରେ ଭଗବାନଙ୍କର ଆରାଧନା କରନ୍ତି, କିନ୍ତୁ ସେମାନେ ଅସଂସ୍କୃତାତ୍ମନ, ସେମାନେ ସଂସ୍କୃତାତ୍ମନ ନୁହନ୍ତି ବୋଲି, ସେଥିପାଇଁ ଏଠି ଶବ୍ଦ କୁହାଗଲା ସଂସ୍କୃତାତ୍ମନ। ନିଜ ସଂସ୍କୃତାତ୍ମନା ମାନ, ଆଉ ପୂର୍ବରୁ ଯେଉଁମାନଙ୍କ କଥା କୁହାଗଲା ସେମାନେ ଅସଂସ୍କୃତାତ୍ମନ। ତେଣୁ ବିଧିନା କହିଲେ ପଞ୍ଚରାତ୍ର ଦୃଷ୍ଟେନ ତ୍ୱୟା ଅଭିହିତେନ ଇତି ପଞ୍ଚରାତ୍ର ସେ ସର୍ବସ୍ୱ ବକ୍ତା ତୁ ଭଗବାନ ସ୍ୱୟଂ ଇତି ସ୍ମୃତେ ତସ୍ୟ ପରମ ପ୍ରାମାଣ୍ୟତ ସର୍ବତୋ ମାନ୍ୟତାଂ ଦ୍ୟୋତିତମ୍। ବିଧିନା କହିଲେ ପଞ୍ଚରାତ୍ର ବିଧି ଇତ୍ୟାଦି, କଳିଯୁଗରେ ଆମେ ଯେଉଁ ବର୍ତ୍ତମାନ ଭଗବାନଙ୍କର ଆରାଧନା କରୁଛେ ଏ ବୈଦିକ ବିଧି ଅନୁସାରେ ଆମେ କରିପାରିବା ନାହିଁ। ବୈଦିକ ବିଧି ଅନୁସାରେ ଜଣେ ବ୍ରାହ୍ମଣ ହିଁ କେବଳ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲେ ସେ ସବୁ ବିଧି ଭାବରେ ଉପାସନା କରିପାରିବେ ଭଗବାନଙ୍କର, କିନ୍ତୁ କଳିଯୁଗରେ ସେସବୁ ସମ୍ଭବ ନୁହଁ। ସେଥିପାଇଁ କଳିଯୁଗରେ ଏଇ ଯେଉଁ ପଞ୍ଚରାତ୍ର ବିଧିରେ ଭଗବାନଙ୍କର ଆମେ ଉପାସନା କରୁଛେ, ଏ ବୈଷ୍ଣବ ମାର୍ଗ। ତେଣୁ ପଞ୍ଚରାତ୍ର ବିଧି ପଞ୍ଚରାତ୍ର ସର୍ବସ୍ୱ ବକ୍ତା ତୁ ଭଗବାନ ସ୍ୱୟଂ, ଏଇଟାକୁ ସ୍ମୃତିଶାସ୍ତ୍ର ବୋଲି କୁହାଯାଉଛି। ଦୁଇଟି ଶାସ୍ତ୍ର ରହିଛି, ଗୋଟେ ହେଉଛି ଶ୍ରୁତିଶାସ୍ତ୍ର, ଗୋଟେ ହେଉଛି ସ୍ମୃତିଶାସ୍ତ୍ର। ଶ୍ରୁତି ହେଉଛି କେଉଁଟା, ଯେଉଁଟା ଭଗବାନଙ୍କ ନିଶ୍ୱାସରୁ ଜାତ ହେଉଛି ଶ୍ରୁତି, ଯେହେତୁ ତାକୁ ଶୁଣିକରି ମନେ ରଖୁଥିଲେ ତେଣୁ ବେଦର ଉପନିଷଦର ନାମ ହେଉଛି ଶ୍ରୁତି, କିନ୍ତୁ ସେହି ଅନୁସାରେ ଯେଉଁ ଶାସ୍ତ୍ର ସବୁ ରଚନା କରାଯାଇଛି ସେଇଟାକୁ ସ୍ମୃତିଶାସ୍ତ୍ର ବୋଲି କୁହାଯାଉଛି। ତେଣୁ ଏ ଯେଉଁ ସ୍ମୃତିଶାସ୍ତ୍ର ଯେଉଁ ନାରଦ ଇତ୍ୟାଦି ରଚନା କରିଛନ୍ତି, ଭଗବାନ ଯେଉଁ ଭଗବତ ଗୀତା କହିଛନ୍ତି ଏଇଟା ମଧ୍ୟ ସ୍ମୃତି ବୋଲି କୁହାଯାଏ। ମହାଭାରତ ହେଉଛି ସ୍ମୃତିଶାସ୍ତ୍ର, ମହାଭାରତରେ ଭଗବତ ଗୀତା ଏଠି କୁହାଯାଉଛି ଭଗବାନଙ୍କ ଦ୍ୱାରା, ଭଗବାନଙ୍କ ସ୍ୱୟଂ ଯାହା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତମ, ଭଗବାନଙ୍କ ମୁଖପଦ୍ମରୁ ଏଇ ଭଗବତ ଗୀତା ଆସିଛନ୍ତି। ତେଣୁ ଇଏ ମଧ୍ୟ ଶ୍ରୁତି ଭଳି, କିନ୍ତୁ ତଥାପି ଏଇ ମହାଭାରତ ଯେଉଁ ରଚନା କରାଯାଇଛି ଏଇଟାକୁ ସ୍ମୃତିଶାସ୍ତ୍ର ବୋଲି କୁହାଯାଉଛି। ଶ୍ରୁତି ହେଉ ବା ସ୍ମୃତି ହେଉ, ଏ ଉଭୟ ଗୋଟିଏ କଥାକୁ ନିର୍ଦ୍ଦେଶ କରୁଛନ୍ତି, ଭଗବାନଙ୍କ ବିଷୟରେ ନିର୍ଦ୍ଦେଶ କରୁଛନ୍ତି। ତେଣୁ ଯେଉଁମାନେ ଭକ୍ତ ସେମାନେ ଏଇଭଳି ଭାବରେ ଭଗବାନଙ୍କର ଆରାଧନା କରନ୍ତି। ଭଗବାନ ଅନେକ ରୂପ, ଏକ ହେଲେ ମଧ୍ୟ ସେ ଅଚ୍ୟୁତମ ଅନାଦି ଅଚ୍ୟୁତମ କ'ଣ ଶୀର୍ଷକ ଅଚ୍ୟୁତମ ଅନାଦି ଅନନ୍ତ ରୂପମ ଫାଷ୍ଟ କ'ଣ ଅଦ୍ୱୈତମ ଅଚ୍ୟୁତମ ଅନାଦି ଅନନ୍ତ ରୂପମ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ ବେଦେଶୁ ଦୁର୍ଲଭ ମଧୁର୍ଲଭ ମାତ୍ମ ଭକ୍ତ ଗୋବିନ୍ଦମ ଆଦି ପୁରୁଷଂ ତମହଂ ଭଜାମି। ଭଗବାନ ହେଉଛନ୍ତି ଏକ, ଅଦ୍ୱୈତ ଦୁଇ ନୁହଁ ସେ ଏକ, ଏବଂ ଅଚ୍ୟୁତ ସେ କେବେ ହେଲେ ତାଙ୍କର ପତନ ହୁଏ ନାହିଁ, ଅନାଦି ତାଙ୍କର ଆଦି ନାହିଁ। ଅନାଦିକି ଆମେ ବୁଝିପାରିବା ନାହିଁ, ଅନାଦି ଶବ୍ଦ ଏଭଳି ରହିଛି। ଅନାଦି ଶବ୍ଦ ଭାବିଲେ ସଦା ଲୋକମାନେ ଭାବନ୍ତି ଯେ ଆମେ ପ୍ରଥମେ ଥିଲୁ, ଭଗବାନ ପାଖରେ ଥିଲୁ, ତାପରେ ଆମେ ଏଇଠି ଭୌତିକ ଜଗତ ରହିଛୁ, ଅନାଦିକାଳରୁ ରହିଛୁ। ଏଇଭଳି ଭାବରେ ଆଦି ଅନାଦିରକୁ ଆଦିକୁ ଅନାଦି ଶବ୍ଦକୁ ଆଦିରେ ପରିଣତ କରିଦିଅନ୍ତି ସେମାନେ। ଆମେ ଯେହେତୁ ଆଦ୍ୟନ୍ତବନ୍ତ, ଆମେ ଗୋଟେ ଶରୀର ଧାରଣ କରିଛେ ଯାହାର ଆଦି ଅଛି ଏବଂ ଅନ୍ତ ଅଛି, ଅନାଦି ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଅନାଦି କହିଲେ ଯାହାର ଆଦି ନାହିଁ ସେ ହେଉଛନ୍ତି ଅନାଦି। ଭଗବାନଙ୍କର କେବେ ସୃଷ୍ଟି ହେଲା ତା ସୃଷ୍ଟି ନାହିଁ, ଭଗବାନ ସବୁବେଳେ ରହିଛନ୍ତି ଅନାଦି, ସେଥିପାଇଁ କୁହାଯାଉ ତାଙ୍କୁ। ତେଣୁ ଏ ଅନାଦି ଅନନ୍ତ ରୂପ, ଭଗବାନଙ୍କର ଅନନ୍ତ ରୂପ ରହିଛି, ଶେଷ ହେଇପାରିବ ନାହିଁ, ଅନ୍ତ ଭଗବାନଙ୍କର ରୂପର ଶେଷ ହେବ ନାହିଁ, ଅନାଦି ଅନନ୍ତ ରୂପମ। ଏବଂ ସିଏ ହେଉଛନ୍ତି ଆଦ୍ୟଂ ପୁରାଣ ପୁରୁଷମ, ଯଦି ହେଉଛନ୍ତି ସିଏ ହେଉଛନ୍ତି ଆଦି ପୁରୁଷ, ତାଙ୍କ ପୂର୍ବରୁ ଆଉ କେହି ନଥିଲେ, ସିଏ ହେଉଛନ୍ତି ଆଦି ପୁରୁଷ, କିନ୍ତୁ ସିଏ ହେଉଛନ୍ତି ସବୁଠାରୁ ପୁରାଣ ପୁରୁଷ। ପୁରାଣ ପୁରୁଷ ହେଲେ ମଧ୍ୟ ସେ ବୃଦ୍ଧ ହୁଅନ୍ତି ନାହିଁ, ଯେମିତି ବ୍ରହ୍ମାଙ୍କୁ ଆମର ବୃଦ୍ଧ ରୂପରେ ଚିତ୍ର ଚିତ୍ରିତ କରାଯାଉଛି, କିନ୍ତୁ ଭଗବାନ କେବେ ବୃଦ୍ଧ ହୁଅନ୍ତି ନାହିଁ। 90 ବର୍ଷରେ ଯେତେବେଳେ ସେ ଯୁଦ୍ଧ କରୁଥିଲେ, ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ସହିତ ସାରଥି ହିସାବରେ କାର୍ଯ୍ୟ କରୁଥିଲେ, ସେତେବେଳେ ସେ ଯୁବକ ଭଳି ରହିଥିଲେ, ନବକିଶୋର ସବୁବେଳେ। ଆଦ୍ୟଂ ପୁରାଣ ପୁରୁଷ ନବଯୌବନ, ସବୁବେଳେ ନବଯୌବନ ସିଏ, ଗୋବିନ୍ଦ ମହାଦି ସେଇ ଗୋବିନ୍ଦ ଆଦି ପୁରୁଷ ତାଙ୍କୁ ଆମେ ଭଜନ କରୁଛେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ସେ ସ୍ତୁତି କରୁଛନ୍ତି, 30ଟି ଶ୍ଲୋକରେ ସ୍ତୁତି କରିବେ। ଏଠାରେ ତା ପର ଶ୍ଲୋକରେ କହୁଛନ୍ତି, 7 ନମ୍ବର ଶ୍ଲୋକରେ, ଏ 7 ନମ୍ବର ତ ଆମେ କହିଲେ ବର୍ତ୍ତମାନ ନାହିଁ କି, 7 ନମ୍ବରରେ କହୁଛନ୍ତି ଶ୍ରୀଧର ସ୍ୱାମୀ କହୁଛନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଭେଦେନ ବହୁମୂର୍ତ୍ତି ନାରାୟଣ ରୂପେଣୈକମ୍ ଏକ ମୂର୍ତ୍ତିକତ୍ୱମ୍ ଏବ ଜଜନ୍ତି। ଭଗବାନ ଯେତେବେଳେ ଯଦିଓ ଏକେ, ଭଗବାନ ହେଉଛନ୍ତି କୃଷ୍ଣ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ସେ ନିଜକୁ ବିସ୍ତାର କରନ୍ତି। ପ୍ରଥମେ କୃଷ୍ଣଙ୍କ ଠାରୁ ଜଣେ ବିସ୍ତାର ଆସନ୍ତି, ସେ ହେଉଛନ୍ତି ବଳରାମ, ଏବଂ ବଳରାମଙ୍କ ଠାରୁ ଚତୁର୍ଭୁଜ ଆସନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏବଂ ଭଗବାନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏମାନେ ହେଉଛନ୍ତି ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତେଣୁ ସେହି ସଂକର୍ଷଣ ଠାରୁ ବିଭିନ୍ନ ପ୍ରକାର ସବୁ ଅବତାର ଆସନ୍ତି, ସଂକର୍ଷଣ ଠାରୁ ଆସନ୍ତି କାରଣଦୋଷାଇ ବିଷ୍ଣୁ ଆସନ୍ତି, ଏବଂ କାରଣଦୋଷାଇ ବିଷ୍ଣୁଙ୍କ ଠାରୁ ଆସନ୍ତି ଗର୍ଭଦୋଷାଇ ବିଷ୍ଣୁ, ଗର୍ଭଦୋଷାଇ ବିଷ୍ଣୁଙ୍କ ଠାରୁ ଆସନ୍ତି କ୍ଷୀରୋଦୋଷାଇ ବିଷ୍ଣୁ, ଏବଂ କ୍ଷୀରୋଦୋଷାଇ ବିଷ୍ଣୁଙ୍କ ଠାରୁ ଅନେକ ଅବତାର ଆସନ୍ତି। ତେଣୁ ଏମାନେ ଏତେ ଚାନ୍ସ କଳା, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ଯେତେବେଳେ ଅବତାର ବିଷୟରେ କହୁଛନ୍ତି, ସେତେବେଳେ ସେ ଏଇଭଳି ଭାବରେ 22ଟି ଅବତାର ବିଷୟରେ କହିଛନ୍ତି, 4 କୁମାରଠୁ ଆରମ୍ଭ କରି କଳ୍କୀ ପର୍ଯ୍ୟନ୍ତ 22ଟି ଅବତାର ବିଷୟରେ କହିଲେ। କହିଲା ପରେ କୃଷ୍ଣ ଏବଂ ବଳରାମଙ୍କୁ ମଧ୍ୟ ଅବତାର ରୂପରେ କହିଦେଲେ, 19ତମ ଏବଂ 20ତମ ଅବତାର ରୂପରେ କହିଦେଲେ ବଳରାମ ଏବଂ କୃଷ୍ଣ। ତେଣୁ ସୁତ ଗୋସ୍ୱାମୀ ଚିନ୍ତା କରିଦେଲେ, ମୁଁ କୃଷ୍ଣଙ୍କୁ ଅବତାର ରୂପରେ କହିଦେଲି, ଲୋକମାନେ ଭୁଲ ବୁଝିବେ। ତେଣୁ ସେ ସ୍ପଷ୍ଟୀକରଣ ଦେଲେ, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 28 ଶ୍ଲୋକରେ ସେ କହିଲେ, ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଯାହା ସବୁ ମୁଁ ଯେଉଁମାନଙ୍କର କହିଲି ଅବତାର ବିଷୟରେ ବର୍ଣ୍ଣନା କଲି, ଏମାନେ କିଏ ଭଗବାନଙ୍କର ଅଂଶ ବା ଅଂଶର ଅଂଶ ବା କଳା, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ସେଥିପାଇଁ ଆମର ଏଇ ଯେଉଁ ରହିଛି, ଆମର ସଂସ୍ଥା ହେଉଛି କୃଷ୍ଣ ଚେତନା ସଂଘ, ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ। ଯେତେବେଳେ ଏ ସଂଘ 1966 ମସିହାରେ ଆମେରିକାରେ ଯେତେବେଳେ ପ୍ରଭୁପାଦ ମହାରାଜ ତିଆରି କରୁଥିଲେ, ସେହି ସମୟରେ ତାଙ୍କର ପ୍ରଭୁପାଦ ମହାରାଜ ଏଇ ନାମଟି ଦେଇଥିଲେ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣ କନସିୟସନେସ୍। କିନ୍ତୁ ତାଙ୍କର କେତେଜଣ ଶିଷ୍ୟ କହିଲେ ପ୍ରଭୁପାଦ ଆମେ ଯଦି କ୍ରିଷ୍ଣ କନସିୟସ୍ କହିବା ତାହେଲେ ଲୋକମାନେ ଭାବିବେ ହେଉଛି ହିନ୍ଦୁ ଭଗବାନ, ତେଣୁ ଆମେ ଗଡ୍ କନସିୟସନେସ୍କୁ କହିବା। ଏଇଭଳି ଭାବରେ କେତେଜଣ କହିଥିଲେ। କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ଆମେ ଯଦି ଗଡ୍ କନସିୟସନେସ୍ କହିବା ତାହେଲେ ଲୋକମାନେ କାହାକୁ ଭଗବାନ ବୋଲି ଜାଣିପାରିବେ ନାହିଁ, ସମସ୍ତେ ଭଗବାନ। ଦରିଦ୍ର ନାରାୟଣ ମଧ୍ୟ, ଦରିଦ୍ର ମଧ୍ୟ ଭଗବାନ, ଏଇଭଳି ଭାବରେ ସମସ୍ତେ ଭଗବାନ। ତେଣୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ। ସେଥିପାଇଁ ଆମର ଏଇ ସଂସ୍ଥାର ନାମ ହେଲା ଇସ୍କନ। ତେଣୁ ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ଏଇଭଳି ଭାବରେ ଯେଉଁ ଚତୁର୍ଭୁଜ ଆସନ୍ତି ସେମାନେ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନୁରୁଦ୍ଧ ଭେଦେନ ବହୁ ମୂର୍ତ୍ତି, ଅନେକ ମୂର୍ତ୍ତି ରହିଛି, ଅନେକ ଭଗବାନଙ୍କର ଅନେକ ଅବତାର ରହିଛନ୍ତି। ପୁରୁଷ ଅବତାର, ଗୁଣ ଅବତାର, ଲୀଳା ଅବତାର, ଯୁଗ ଅବତାର, ଶକ୍ତାବେଶ ଅବତାର, ଏଇଭଳି ଭାବରେ ଅନେକ ଅବତାର ଭଗବାନ ରହିଛି। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କହିଛନ୍ତି ଅବତାର ହି ଅସଂଖ୍ୟା। ଅବତାରଙ୍କର ଯଦି ସଂଖ୍ୟା ଆମେ ଗଣିବା, ସଂଖ୍ୟା ଗଣିପାରିବା ନାହିଁ, ଅସଂଖ୍ୟ ମନ୍ୱନ୍ତର ଅବତାର। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ତେଣୁ ସବୁ ମନୁଙ୍କ ସମୟରେ ଭଗବାନଙ୍କର ଜଣେ ଅବତାର ଆସନ୍ତି। ଏଇଭଳି ଭାବରେ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ଅବତାର ମନ୍ୱନ୍ତର ଅବତାର ଆସନ୍ତି। ବ୍ରହ୍ମାଙ୍କର ଏଇଭଳି ଭାବରେ 30 ଦିନରେ 30x14 ଏତିକି 420 ନା କେତେ 420 ଜଣ ମନୁ ଆସିଲେଣି ମନ୍ୱନ୍ତର ଅବତାର ଗୋଟିଏ ମାସରେ। ବର୍ଷକରେ 420x12 5000 ଅବତାର ଆସିଲେଣି, ଏବଂ ତାଙ୍କର 100 ବର୍ଷରେ କେତେ ହଜାର ଅବତାର ସବୁ ରହୁଛନ୍ତି। ଏଇଭଳି ଭାବରେ ଅନେକ ଅବତାର ହି ଅସଂଖ୍ୟା। ଅବତାରଙ୍କର ଯଦି ଆମେ ଗଣନା କରିବା ଗଣିପାରିବା ନାହିଁ, ଅନେକ ଗଣ ଅବତାର ରହିଛନ୍ତି। ହରେ ସତ୍ୱ ନିଧର୍ଜିଜା, ଭଗବାନ ଯେଉଁ ଶୁଦ୍ଧ ସତ୍ୱରେ ରହିଛନ୍ତି ସେ ଗୋଟେ ସମୁଦ୍ର ଭଳି, ତାଙ୍କଠାରୁ ଯେମିତି ବିରାଟ ସମୁଦ୍ର ରାଶିରୁ ଅନେକ ସ୍ରୋତ ସବୁ ଚାଲି ଆସେ, ସେଇଭଳି ଭାବରେ ଅବତାର ସବୁ ଆସନ୍ତି। ହରେ ସତ୍ୱ ନିଧର୍ ଯେଉଁ କୁହାଗଲା ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେ ଅବତାର ହି ଅସଂଖ୍ୟା ହରେ ସତ୍ୱ ନିଧର୍ଦିଜା ଯଥା ବିଦାସୀନ କୁଲ୍ୟା ସରସ ସିଉ ସହସ୍ରଶ। ହଜାର ହଜାର ସ୍ରୋତ ସବୁ ଚାଲି ଆସେ ବିରାଟ ସ୍ରୋତ ରାଶିରୁ, ବିରାଟ ଜଳ ରାଶିରୁ। ସେହିଭଳି ଭାବରେ ଭଗବାନଙ୍କର ଅନେକ ଅବତାର ଅଛନ୍ତି। ତେଣୁ ଏଠି ଶ୍ରୀଧର ସ୍ୱାମୀ କହୁଛନ୍ତି ବହୁ ମୂର୍ତ୍ତି ଭେଦେନ ନାରାୟଣ ରୂପନ ଏକ ମୂର୍ତ୍ତିନ ତମେବ ଜଜନ୍ତି। ମୂଳ ହେଉଛନ୍ତି ଭଗବାନ ନାରାୟଣ ବା କୃଷ୍ଣ, ତେଣୁ ଏଇଭଳି ଭାବରେ ଏକ ରୂପରେ ଭଗବାନଙ୍କୁ ସେ ଭଜନ କରନ୍ତି। ଚୈତନ୍ୟ ଚରିତାମୃତରେ ମଧ୍ୟ କୁହାଯାଇଛି ମଧ୍ୟଲୀଳା 20 ଅଧ୍ୟାୟ ଶ୍ଳୋକ 173 ପର୍ପଟରେ ବାବୁ କହିଛନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି ଏଇଟା ଯେ ମମ ବର୍ତ୍ତମାନ ବର୍ତ୍ତନ୍ତି ମନୁଷ୍ୟା ପାର୍ଥ ସର୍ବସ୍ୱ। ବିଭିନ୍ନ ପ୍ରକାର ଯେଉଁମାନେ କିଏ କାହାର ସବୁ ଆରାଧନା କରୁଛନ୍ତି, ଯିଏ ମଧ୍ୟ ଭଗବାନଙ୍କୁ ଆରାଧନା କରୁନାହାନ୍ତି ସିଏ ମଧ୍ୟ ମମ ବର୍ତ୍ତମାନ ବର୍ତ୍ତନ୍ତି, ଭଗବାନଙ୍କର ଅନ୍ୱେଷଣ କରୁଛନ୍ତି। ଜଣେ ପ୍ରଶ୍ନ ପଚାରିବେ କେମିତି ଜଣେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ତାହେଲେ କେମିତି ସେ ଭଗବାନଙ୍କର ଅନୁସରଣ କରୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ତାର ଉଦାହରଣ ଦେଇଛନ୍ତି ଯେଭଳି ଭାବରେ ସରକାରଙ୍କର ନିୟମ ରହିଛି, ସରକାରଙ୍କ ନିୟମ ରହିଛି, ସମସ୍ତେ ସରକାରଙ୍କ ନିୟମ ମାନିବାକୁ ବାଧ୍ୟ। ଯେଉଁମାନେ ମାନିବେ ନାହିଁ ସେମାନେ ଜେଲ୍ ଯିବେ, ସେମାନେ ଜେଲ୍ ଗଲେ ମଧ୍ୟ ସେମାନେ ଭଗବାନ ସେଇ ସରକାରଙ୍କ ନିୟମରେ ରହିବେ। ସେଠି ସରକାର ନିୟମକୁ ଭାଙ୍ଗିଲେ ମଧ୍ୟ ଯେତେବେଳେ ଜେଲ୍କୁ ଯିବେ ସେଠି ମଧ୍ୟ ସରକାରଙ୍କ ନିୟମ ରହିବ। ସରକାର ନିୟମକୁ କେବେ ହେଲେ କେହି ଭାଙ୍ଗି ପାରିବେ ନାହିଁ, ଭାଙ୍ଗିଲେ ଜେଲ୍ରେ ମଧ୍ୟ ସେଇ ସରକାରଙ୍କ ନିୟମ ଲାଗୁ ଚାଲିବ। ତେଣୁ ସେହିଭଳି ଭାବରେ ଆମେ ଯଦି ଭଗବାନଙ୍କର ଶରଣ ନ ଯିବା ତାହେଲେ ମାୟାର ଶରଣରେ ରହିବା, ମାୟାର ଅଧୀନରେ ରହିକରି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରିବା। ତେଣୁକରି ପ୍ରଭୁପାଦ ମହାରାଜ ପ୍ରଭୁପାଦ ମହାରାଜ ଭାବାର୍ଥ ମଧ୍ୟ ସେ କଥା କହିଛନ୍ତି, ଭଗବାନ ସେଥିପାଇଁ କହିଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକଂ ଶରଣଂ ବ୍ରଜ। ବହୁତ ପ୍ରକାର ଧର୍ମ ରହିଛି, ବେଦରେ ବହୁତ ପ୍ରକାର ଧର୍ମ କଥା କୁହାଯାଇଛି, ତେଣୁ ଏ ସବୁ ଧର୍ମକୁ ତ୍ୟାଗ କରି ଏକମାତ୍ର ଭଗବାନଙ୍କ ଶରଣରେ ଯିବା ହିଁ ଶ୍ରେଷ୍ଠ ଧର୍ମ। ଯେଉଁ ଧର୍ମକୁ ସ୍ଥାପନ କରିବା ପାଇଁ ଭଗବାନ ଆସନ୍ତି, ମହାପ୍ରଭୁ ସେଥିପାଇଁ ଆଜିର ଦିନରେ ସନ୍ନ୍ୟାସ ଗ୍ରହଣ କଲେ। ଆଜିର ଦିବସରେ, ଆଜି ପବିତ୍ର ଦିବସ ମକର ସଂକ୍ରାନ୍ତି, ଆଜି ହେଉଛି ଦେବତାମାନଙ୍କର ଦିବସ ଆରମ୍ଭ ହେଉଛି ଆଜି, ତାଙ୍କର ରାତ୍ରି ଶେଷ ହୋଇଗଲା। ବର୍ତ୍ତମାନ ମଙ୍ଗଳ ଆଳତୀ, ଆମ ସହିତ ମଙ୍ଗଳ ଆଳତୀ ସେମାନେ କଲେ ଦେବଲୋକରେ ମଧ୍ୟ ସଂସାର ଦାବା ନଳଲୀଡ଼ ଲୋକ ଭଗବାନଙ୍କର ଆରାଧନା କରୁଛନ୍ତି, ମହାପ୍ରଭୁଙ୍କର ଆରାଧନା ସେଠି ମଧ୍ୟ ହେଉଛି। ବ୍ରହ୍ମା ଆଦି ଦେବଗଣେ ଦେବତାମାନେ ସମସ୍ତେ ଭଗବାନ ବ୍ରହ୍ମାଙ୍କର ଆରାଧନା ଏ କ'ଣ ମହାପ୍ରଭୁଙ୍କର ଆରାଧନା କରୁଛନ୍ତି। ମକର ସଂକ୍ରାନ୍ତି ସୂର୍ଯ୍ୟ ଏଇ ମକର ରାଶିରେ ଆଜି ପ୍ରବେଶ କଲେ, ଏ ଉତ୍ତରାୟଣ ସୂର୍ଯ୍ୟଙ୍କର ଉତ୍ତରାୟଣ ହେଲା, ଉତ୍ତରାୟଣ ଆଜି ହେଇଛି। ତେଣୁ ଉତ୍ତରାୟଣରେ ଆମର ଏଇଟା ନୂତନ ବର୍ଷ ଆମର ଆରମ୍ଭ ହେଲା ମକର ସଂକ୍ରାନ୍ତି। ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ବହୁତ ସୁନ୍ଦର ଭାବରେ ପାଳନ କରାଯାଉଛି। ଆମର ମନ୍ଦିର ତରଫରୁ ମଧ୍ୟ ମକର ସଂକ୍ରାନ୍ତି ଉପଲକ୍ଷେ କିଛି ବିଶେଷ କାର୍ଯ୍ୟକ୍ରମ ସବୁ ରହିଛି। ପ୍ରଥମେ ଆମର ମହାପ୍ରଭୁଙ୍କୁ ଦିଆଗଲା ପୁଷ୍ପ ପ୍ରଦାନ କରାଗଲା। ଆମର ଜଣେ ଭକ୍ତ କହିଲେ ଏଇଟା ତ ଗୌରବନ୍ଦ ସ୍ୱାମୀ ମହାରାଜ କରିନାହାନ୍ତି, ଗୌରବନ୍ଦ ସ୍ୱାମୀ କରିନାହାନ୍ତି ମାନେ ସେ କ'ଣ କହିଛନ୍ତି ତୁମେ କରିବ ନାହିଁ ବୋଲି। ଗୌରବନ୍ଦ ସ୍ୱାମୀ ମହାରାଜ ମତେ କରିନଥିଲେ ମଧ୍ୟ ସେ କ'ଣ ମନା କରିଛନ୍ତି ତୁମେ ଏଇଟା କରିବ ନାହିଁ। ଆଜିର ଦିବସ କିଏ କେଉଁଭଳି ଭାବରେ ପାଳନ କରିବେ, ମହାପ୍ରଭୁ ଯେଉଁ ନେଲେ ସନ୍ନ୍ୟାସ ନେଲେ, ମହାପ୍ରଭୁ ସନ୍ନ୍ୟାସ ନେଲେ କେତେ କଥା ସବୁ ରହିଛି ସନ୍ନ୍ୟାସ ଲୀଳା ମହାପ୍ରଭୁଙ୍କର। ଏମିତିକି ଚୈତନ୍ୟ ଚରିତ୍ରାମୃତରେ ମଧ୍ୟ ପାଠ ପଢ଼େ, ଯେତେବେଳେ ଚୈତନ୍ୟ ଚରିତ୍ରାମୃତରେ ବହୁ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଏଇଟାକୁ ବର୍ଣ୍ଣିବେ ବ୍ୟାସ ବର୍ଣ୍ଣନା କରିବେ, ଯେତିକି ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରାଯାଇଛି ସେତିକି ସମ୍ପୂର୍ଣ୍ଣ ହେଇନାହିଁ ସେଇଟା। ଭବିଷ୍ୟତରେ ଏଇଭଳି ଭାବରେ ଭଗବାନ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରାଯିବ। ଅନନ୍ତଦେବ ଭଗବାନଙ୍କ ଗୁଣଗାନ କରୁଛନ୍ତି, ସେ ସେହିପାରୁନାହିଁ ଭଗବାନ ଗୁଣ ସେ ସେହିପାରୁନାହିଁ। ମହାପ୍ରଭୁଙ୍କ ଲୀଳା ଚୈତନ୍ୟ ଚରିତ୍ରାମୃତ ଚୈତନ୍ୟ ଭାଗବତରେ ଚୈତନ୍ୟ ମଙ୍ଗଳରେ ବର୍ଣ୍ଣନା କଲେ ମଧ୍ୟ ବର୍ଣ୍ଣନା କରାଯାଇଛି ମଧ୍ୟ ସେ ସେହି ନାହିଁ। ଭଗବାନ ଲୀଳା ଅନନ୍ତ ରହିଛି ମହାପ୍ରଭୁଙ୍କ ଲୀଳା। ଆଜିର ତିଥିରେ ଚୈତନ୍ୟ ଚରିତ୍ରାମୃତ ମଧ୍ୟ ଲୀଳାରେ ବର୍ଣ୍ଣନା କରାଯାଇଛି। ଏ ଗୋଟିଏ ଆମର ବୈଷ୍ଣବ ମହାରାଜ କହୁଥିଲେ, ଭକ୍ତି ଆଶ୍ରୟ ବୈଷ୍ଣବ ମହାରାଜ ଶୁଣୁଥିଲି, ଆମର ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ସେ ନେଲେ ଯେଉଁ ମହାପ୍ରଭୁ ନେଲେ ସନ୍ନ୍ୟାସ ନେଲେ, ଏଇଟା ମାଘ ମାସରେ ଭଗବାନ ଯେହେତୁ ଚବିଶ ବର୍ଷର ଶେଷ ଯେଇ ମାଘ ମାସ, ତାର ଶୁକ୍ଳପକ୍ଷ ପ୍ରଭୁ କରିଲା ସନ୍ନ୍ୟାସ। ମାଘ ମାସ ଶୁକ୍ଳପକ୍ଷ ତିଥିରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, 24 ବର୍ଷରେ ଗ୍ରହଣ କଲେ, 1510 ମସିହାରେ। 1486 ମସିହାରେ ଭଗବାନଙ୍କ ଆବିର୍ଭାବ ହୋଇଥିଲା। 24 ବର୍ଷରେ ମହାପ୍ରଭୁ ତାଙ୍କର ଯୁବତୀ ପତ୍ନୀ 16 ବର୍ଷ ବୟସ୍କା ବିଷ୍ଣୁପ୍ରିୟା ବୃଦ୍ଧା ମା ରହିଛନ୍ତି, ବିଧବା ମା, ତାଙ୍କୁ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କଲେ କଟୁଆରେ। ଆଜି ସନ୍ନ୍ୟାସ ଗ୍ରହଣ କଲେ, କେଶବ ଭାରତୀଙ୍କର ସନ୍ନ୍ୟାସ ଗ୍ରହଣ କଲେ ମହାପ୍ରଭୁ। ଲୋକମାନଙ୍କୁ ଯେତେବେଳେ ଆମର ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କଲେ, ହଁ ଏ ଯେଉଁ ଶୁକ୍ଳପକ୍ଷ, କିନ୍ତୁ ବର୍ତ୍ତମାନ ତ କୃଷ୍ଣପକ୍ଷ ଚାଲିଛି, ଶୁକ୍ଳପକ୍ଷ କେମିତି ହେବ? ତେଣୁ ଆମର ଚୈତନ୍ୟ ଭାଗବତରେ ବର୍ଣ୍ଣନା କରାଯାଇଛି ଆଜିର ତିଥିରେ, ଏ ଯେଉଁ ରହିଛି ସଂକ୍ରାନ୍ତି ତିଥିରେ ମହାପ୍ରଭୁ ନେଲେ ସନ୍ନ୍ୟାସ ଗ୍ରହଣ କଲେ, ସଂକ୍ରାନ୍ତି ତିଥିରେ ମକର ସଂକ୍ରାନ୍ତି। ଆଜି ହେଉଛି ସୂର୍ଯ୍ୟଙ୍କର ଉତ୍ତରାୟଣ, ଆଜିଠାରୁ ଆରମ୍ଭ ହେଲା ଉତ୍ତରାୟଣ। ତେଣୁ ଏଇ ଯେଉଁ ମକର ସଂକ୍ରାନ୍ତିର ବହୁତ କଥା ରହିଛି। ଆଜିର ତିଥିରେ ଭୀଷ୍ମଦେବ ସେ ଶରୀର ତ୍ୟାଗ ଇଚ୍ଛା ମୃତ୍ୟୁ ଭର ପ୍ରାପ୍ତ ହୋଇଥିଲେ, ଉତ୍ତରାୟଣ ଯେତେବେଳେ ଆସିଲା ସେତେବେଳେ ସେ ଶରୀର ତ୍ୟାଗ କରିବା ପାଇଁ ମନସ୍ଥ କଲେ। ଏସବୁ କଥା ବହୁତ କଥା ହେଉଛି ମକର ସଂକ୍ରାନ୍ତି ଉପରେ। ତେବେ ମହାପ୍ରଭୁ ଯେଉଁ ସନ୍ନ୍ୟାସ ଗ୍ରହଣ କଲେ କଟୁଆରେ ଆସିଲେ, ଯେଉଁ ଆସିଲେ ଭୋରୁ ଭୋରୁ, ତା ପୂର୍ବଦିନ ରାତିର କଥା, ପୂର୍ବଦିନେ ତା ମହାପ୍ରଭୁ ଆଗରୁ 5 ଜଣଙ୍କୁ ଖବର ଦେଇଥିଲେ, ନିତ୍ୟାନନ୍ଦ ପ୍ରଭୁଙ୍କ ହାତରେ 5 ଜଣଙ୍କୁ ଖବର ଦେଇଥିଲେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରିବେ। କିଏ କିଏ? ଆମର ମାଆଙ୍କୁ ଖବର ଦେଇଥିଲେ, ସଚିମାତାଙ୍କୁ ଖବର ଦେଇଥିଲେ, ତାପରେ ଖବର ଦେଇଥିଲେ ଗଦାଧର ପଣ୍ଡିତଙ୍କୁ, ଚନ୍ଦ୍ରଶେଖର ଆଚାର୍ଯ୍ୟ, ମୁକୁନ୍ଦ, ଆଉ ଜଣେ ଶ୍ରୀଧର ନା କିଏ, 5 ଜଣଙ୍କୁ ଖବର ଦିଆହେଇଥିଲା ଏଇ ତିଥିରେ ଆଜି ମହାପ୍ରଭୁ ନେବେ ସନ୍ନ୍ୟାସ ଗ୍ରହଣ କରିବେ। ତେଣୁ ମା ବହୁତ ଚିନ୍ତା କରୁଛନ୍ତି ପୁଅକୁ ସନ୍ନ୍ୟାସ ନେଇଯିବେ କେମିତି, ତାଙ୍କ ସହିତ କଥା ହେବେ, ଟିକେ ମନା କରିବେ ତାଙ୍କୁ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ସେଇଦିନ ମହାପ୍ରଭୁ ସକାଳୁ ଉଠି ଭଗବାନଙ୍କୁ କୀର୍ତ୍ତନ କରୁଛନ୍ତି, ସକାଳଠୁ କୀର୍ତ୍ତନ ଚାଲିଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ଦିନସାରା କୀର୍ତ୍ତନ ଚାଲିଛି। ମହାପ୍ରଭୁ ଦେଖା କରିବା ପାଇଁ ମା ଆଉ ଦେଖା କରିପାରୁନାହାନ୍ତି, କଥା ହେଇପାରୁନାହାନ୍ତି, ନିରୋଳା ପ୍ରାପ୍ତ ହେଇପାରୁନାହାନ୍ତି। ଏଇଭଳି ଭାବରେ ସନ୍ଧ୍ୟା ସମୟ ଆସିଗଲା, ସନ୍ଧ୍ୟା ସମୟରେ ଚାଲିଗଲେ ଗଙ୍ଗା ସ୍ନାନ କରିବା ପାଇଁ। ହଜାର ହଜାର ଲୋକ ସବୁ ଆସିଲେ ସେଦିନ, ମହାପ୍ରଭୁଙ୍କୁ ସବୁ ଦେଲେ, ସବୁ ଆଣିକରି ଫୁଲ ଚନ୍ଦନ ଫୁଲ ସବୁ ପ୍ରଦାନ କରୁଥାନ୍ତି। ମହାପ୍ରଭୁ ମଧ୍ୟ ତାଙ୍କର ସେ ଫୁଲକୁ ସବୁ ତାଙ୍କୁ ପୁଣି ଦେଉଥାନ୍ତି। ଏଇଭଳି ଭାବରେ ହଜାର ହଜାର ଲୋକ ସବୁ ସେଠି ସମାବେଶ ହୋଇଛନ୍ତି। ରାତି ଅନେକ ସମୟ ପର୍ଯ୍ୟନ୍ତ ଚାଲିଲା, କୀର୍ତ୍ତନ ପୁଣି ଚାଲିଲା। ତାପରେ ଯେତେବେଳେ ଲୋକମାନେ ବିଦାୟ ନେଲେ, ସେ ସମୟରେ ମା ଚିନ୍ତା କରୁଛନ୍ତି, ବର୍ତ୍ତମାନ ନିରୋଳା ହେଲା, ଟିକେ କଥା ହେବି। ସେ ସମୟରେ ଆସି ପହଞ୍ଚିଗଲେ ଶ୍ରୀଧର, ଆସି ପହଞ୍ଚିଗଲେ କଲାବେଚା ଶ୍ରୀଧର, କଲାବେଚା ଶ୍ରୀଧର ସବୁବେଳେ କଦଳୀ ଇତ୍ୟାଦି ସବୁ ଦିଅନ୍ତି, ମହାପ୍ରଭୁଙ୍କ ସହିତ ଝଗଡ଼ା କରନ୍ତି, ଏସବୁ କଥା ସବୁ ରହିଛି। କିନ୍ତୁ ସେଦିନ ରାତି 10ଟାରେ ଆସି ପହଞ୍ଚିଗଲେ, ଗୋଟେ ଲାଉ ଆଣିକିରି, ଲାଉ ଆଣିକି ଆସି ପହଞ୍ଚିଗଲେ। ତେଣୁ ମହାପ୍ରଭୁ ଦେଖିଲେ, ଆଉ ମା ଆସୁଛନ୍ତି କ'ଣ କଥା ହେବେ, ସେ ସାଙ୍ଗେ ସାଙ୍ଗେ ସେ ଲାଉ ଆସି ପହଞ୍ଚିଗଲା। ତେଣୁ ମହାପ୍ରଭୁ କହିଲେ, ଶ୍ରୀଧର ମୋର ଦେଇଛି ଲାଉ, ତେଣୁ ଏ ଲାଉକୁ ହାଲୁଆ କର, ଲାଉ ହାଲୁଆ। ତେଣୁ ମହାପ୍ରଭୁ କହୁଛନ୍ତି, ମା କ'ଣ ଆଉ କଥା କହିବେ, ମା ପୁଣି ଗଲେ ରାତି 10ଟାରେ, ପୁଣି ରୋଷେଇ ଆରମ୍ଭ ହେଲା। ଏଇଭଳି ଭାବରେ 12ଟା ହେଇଗଲା ସେଦିନ, ରାତି 12ଟା। ତେଣୁ ମା ଯେତେବେଳେ ଚାହୁଁଛନ୍ତି ଟିକେ ପୁଅ ସହିତ କଥା ହେବା ପାଇଁ, ମହାପ୍ରଭୁ କହିଲେ, ସକାଳୁ କଥା ହେବା, ବର୍ତ୍ତମାନ ରାତି ହେଇଗଲାଣି, ବିଷ୍ଣୁପ୍ରିୟା ଅପେକ୍ଷା କରିଛନ୍ତି, କହି ପଳାଇଗଲେ। ବିଷ୍ଣୁପ୍ରିୟା ମଧ୍ୟ ଖବର ପାଇଲେ ଯେ ଆଜି ମହାପ୍ରଭୁ ଚାଲିଯିବେ, ସନ୍ନ୍ୟାସ ଗ୍ରହଣ କରିବେ, ସେ ସ୍କନ୍ଦନ କରୁଛନ୍ତି। ତେଣୁ ମହାପ୍ରଭୁ ତାଙ୍କୁ ତାଙ୍କର ନାରାୟଣ ରୂପକୁ ପ୍ରଦର୍ଶନ କଲେ, ଏବଂ ଯେତେବେଳେ ତାଙ୍କର ପତ୍ନୀ ବହୁତ କ୍ରନ୍ଦନ କରୁଛନ୍ତି, ମନ ଦୁଃଖ ହେଇଛି, ବହୁତ ପ୍ରକାର ବିଳାପ କରୁଛନ୍ତି, ସେହି ସମୟରେ ମହାପ୍ରଭୁ ତାଙ୍କୁ ନିଦ୍ରାଦେବୀଙ୍କୁ ଆହ୍ୱାନ କଲେ, ତେଣୁ ସେ ନିଦ୍ରା ପଳାଇଲେ, ନିଦ୍ରାଗତ ହେଇଗଲେ। ତେଣୁ ଭୋରୁ ଭୋରୁ 2-3 ସମୟରେ ମହାପ୍ରଭୁ ଚାଲିଲେ ସନ୍ନ୍ୟାସ ଗ୍ରହଣ କରିବା ପାଇଁ। ସେତେବେଳେ ମା ସେଠି ରହିଛନ୍ତି, ମାଆଙ୍କୁ ଆଉ ନିଦ ନାହିଁ, ମା ରହିଛନ୍ତି। ଚୈତନ୍ୟ ମଙ୍ଗଳରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ସଙ୍ଗୀତଟି ରହିଛି, ଆମର ଶ୍ରୀ ଶ୍ରୀମନ୍ ଗୌରବ ସେମାନେ ଯେ ପାଠ କରୁଥିଲେ, ମୋର ଆଜି ମନେ ପଡ଼ିଲା, ତେଣୁ ଆମେ ସେଇଟା ପାଠ କରିବା। କି ନାରୀ ପୁରୁଷ ଆର କେବାକାର ପତି ଶ୍ରୀକୃଷ୍ଣ ଚରଣ ବିନା ଆର ନାହିଁ ଗତି, ସେଇ ପିତା ସେଇ ମାତା ସେଇ ବନ୍ଧୁ ଜନ ସେଇ ହର୍ତ୍ତା ସେଇ କର୍ତ୍ତା ସେଇ ଜନ ପୁତ୍ର ସ୍ନେହେ କର ମୋତେ ଯତ ବଡ଼ ଭାବ ଶ୍ରୀକୃଷ୍ଣ ଚରଣେ ହେଲେ କତ ହଏ ଭାବ ସେଇ ସେ ପରମ ବନ୍ଧୁ ସେଇ ପିତା ମାତା ଶ୍ରୀକୃଷ୍ଣ ଚରଣେ ଯେଇ ପ୍ରେମ ଭକ୍ତି ଦାତା ଆମର ନିସ୍ତାର ତୋର ପରିତ୍ରାଣ ଶ୍ରୀକୃଷ୍ଣ ଚରଣ ଭଜ ଛାଡ଼ ପୁତ୍ର ଜ୍ଞାନ ଆନି ରତନ ଆନି ରଜତ ସୁବର୍ଣ୍ଣ ଖାଇଲେ ବି ନା ସପାଏ ନହିଁ ପର ଧର୍ମ ଆମି ଆନି ଦେବ କୃଷ୍ଣ ପ୍ରେମ ହେନ ଧନ ସର୍ବେ ମଣି ବେମା କୃଷ୍ଣର ଚରଣ ସକଲ ଜନମେ ପିତା ମାତା ସବେ ପାଇ କୃଷ୍ଣ ଗୁରୁ ନାହିଁ ମିଲେ ଭଜ ଏହାୟ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ମାଆଙ୍କୁ ସାନ୍ତ୍ୱନା ଦେଇ ଚାଲିଗଲେ, ଏବଂ ଯେତେବେଳେ ଘାଟରେ ପହଞ୍ଚିଗଲେ, ଘାଟରେ ପହଞ୍ଚିଲେ ସେତେବେଳେ କିଏ ନା ଘାଟ ଥିବ, ନାବ କେଉଁଠି ଥିବ, ବା ନୌକା କି ନାବିକ କିଏ ଥିବେ, ଭଗବାନ ନିଜେ ଡେଇଁଲେ, ଡେଇଁକି ପହଁରି ପଳାଇଲେ। ନିର୍ଦ୍ଦୟା ଘାଟ ତା ନାଁ ହେଲା, ନିର୍ଦ୍ଦୟା ଘାଟ। ଏବଂ ପହଁରିକିରି ଯାଇ ପହଞ୍ଚିଗଲେ କଟୁଆରେ ପହଞ୍ଚିଗଲେ କେଶବ ଭାରତୀ ପାଖରେ ସନ୍ୟାସ ଗ୍ରହଣ କରିବା ପାଇଁ ପ୍ରାର୍ଥନା କଲେ। କେଶବ ଭାରତୀ ଏତେ ସୁନ୍ଦର ରୂପକୁ ଦେଖି ସିଏ ତାଙ୍କୁ ସନ୍ୟାସ ଦେବା ପାଇଁ ତାଙ୍କର ଇଚ୍ଛା ହେଲା ନାହିଁ, ସନ୍ୟାସ ପ୍ରଦାନ କରିବେ, ସେ ଭାବିଲେ ମୁଁ ପଳେଇଯିବି ଏଠୁ। ତେଣୁ ଯେତେବେଳେ ଫେରି ଯାଉଛନ୍ତି ସେହି ସମୟରେ ଭଗବାନ ତାଙ୍କୁ ତାଙ୍କର ଏ ଜ୍ଞାନ ପ୍ରଦାନ କଲେ। ଇଏ ସବୁ ସିଏ ଈଶ୍ୱର ଈଶ୍ୱର ମୋଠାରୁ ସନ୍ୟାସ ଗ୍ରହଣ କରିବେ, ଏଭଳି ବଡ଼ ଆଉ ସୌଭାଗ୍ୟ କ'ଣ ମୋର ଅଛି। ତେଣୁ ତାଙ୍କୁ ସନ୍ୟାସ ପ୍ରଦାନ କରିଥିଲେ ଆଜିର ତିଥିରେ, ଆଜି ସଂକ୍ରାନ୍ତି ତିଥିରେ ମହାପ୍ରଭୁ ସନ୍ୟାସ ଗ୍ରହଣ କଲେ। ଏବଂ ସନ୍ୟାସ ଗ୍ରହଣ କରି ତାଙ୍କୁ ଯେଉଁ ଆଗରୁ ଯେଉଁ ଖବର ଦିଆଯାଇଥିଲା ପାଞ୍ଚ ଜଣଙ୍କୁ, ସେମାନେ ଆସି ପହଞ୍ଚିଗଲେ, ସେମାନେ ସବୁ ସନ୍ୟାସ ପାଇଁ ସବୁ ବ୍ୟବସ୍ଥା କଲେ କି ସନ୍ୟାସ କେମିତି ହେବ, ସନ୍ୟାସ ସବୁ ଭଗବାନଙ୍କ ଯେଉଁ ରହିଛି କେଶ ମୁଣ୍ଡନ ହେବ, ଏ ବିରାଟ ବଡ଼ ପ୍ରସଙ୍ଗ ରହିଛି। ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି, ଅନ୍ୟ ସ୍ଥାନରେ ଅନ୍ୟ ଆଚାର୍ଯ୍ୟମାନେ ବର୍ଣ୍ଣନା କରିଛନ୍ତି ସବୁ। ତେଣୁ ଯାହା ହଉ, ଏଣେ ସକାଳ ହେଲା, ମକର ସଂକ୍ରାନ୍ତି ସକାଳେ ଯେତେବେଳେ ନଦିଆରେ ନଦିଆବାସୀମାନେ ସବୁ ସ୍ନାନ କରିକି ଆସି ପହଞ୍ଚିଲେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ, ଦେଖିଲା ମହାପ୍ରଭୁ ନାହାନ୍ତି। ତେଣୁ ସେଠି ପୁଣି କ୍ରନ୍ଦନ ଆରମ୍ଭ ହେଲା, ସମସ୍ତେ କ୍ରନ୍ଦନ ଆରମ୍ଭ କରିବା ପାଇଁ, ମାଆଙ୍କ ସହିତ ସମସ୍ତେ କ୍ରନ୍ଦନ କରୁଛନ୍ତି। ତେଣୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ସବୁ ସାନ୍ତ୍ୱନା ପ୍ରଦାନ କଲେ, ଯେଉଁଭଳି ଭାବରେ ଆମର ଯେଉଁ କାଳିଆ ଦମନ ସମୟରେ କାଳିଆ ଲୀଳାଟି ଯେଉଁ ହେଇଥିଲା, ମହାପ୍ରଭୁ ଭଗବାନ ସ୍ୱୟଂ କାଳିଆ ଦ୍ୱାରା ବନ୍ଦୀ ହୋଇକି ରହିଥିଲେ, ସେହି ସମୟରେ ବ୍ରଜବାସୀମାନେ ସମସ୍ତେ ବିଳାପ କରୁଥିଲେ ଏବଂ ସମସ୍ତେ ସେ କାଳିଆ ହ୍ରଦରେ ଡେଇଁକିରି ଡେଇଁ ପଡ଼ିବା ପାଇଁ ବସିଥିଲେ, କିନ୍ତୁ ବଳରାମ ତାଙ୍କୁ ଅଟକେଇଥିଲେ। ସେହିଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରି କହିଲେ ମୁଁ ତାଙ୍କୁ ଫେରେଇ ଆଣିବି କହିକିରି ଆସିଲେ ନିତ୍ୟାନନ୍ଦ ପ୍ରଭୁ। ତେଣୁ ନିତ୍ୟାନନ୍ଦ ପ୍ରଭୁ ଯାଇକରି ମହାପ୍ରଭୁ ଯେତେବେଳେ ସନ୍ୟାସ ଗ୍ରହଣ କଲେ, ଯେଉଁମାନେ ସନ୍ୟାସ ଗ୍ରହଣ କରିବେ ସନ୍ୟାସର ଯେଉଁ ମନ୍ତ୍ର ରହିଛି ସେ ମନ୍ତ୍ର ପାଠ କରି ସେ ଯାଉଥିଲେ ବୃନ୍ଦାବନ ମୁଖରେ ଯାଉଥିଲେ। ଭାଗବତମ ଏକାଦଶକନ୍ଦ ତେଇଶ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଏତାଂଶ ଆସ୍ଥାୟ ପରାତ୍ମନିଷ୍ଠା ଅଧ୍ୟାସିତମ ପୂର୍ବତମେର ମହର୍ଷିଭି ଅନ୍ତରିଷ୍ୟାମି ଦୁରନ୍ତ ପାରମ ତମୋ ମୁକୁନ୍ଦାଘ୍ରି ନିଷେବ ଏବ। ଏଇଭଳି ଭାବରେ ଏଇ ଶ୍ଳୋକଟିକି ଜପ କରି କରି ସେ ଯାଉଛନ୍ତି ବୃନ୍ଦାବନ ଅଭିମୁଖେ, ଏବଂ ନିତ୍ୟାନନ୍ଦ ପ୍ରଭୁ ତାଙ୍କ ଯାଇକରି ବ୍ୟବସ୍ଥା କଲେ ସେ କେମିତି ଫେରି ଆସିବେ। ତ ନିତ୍ୟାନନ୍ଦ ପ୍ରଭୁ ଆଗେ ଆଗେ ଯାଇ ସବୁ ଯେଉଁ ରହିଛନ୍ତି ସେଠି ବାଟରେ ଯେଉଁ ଯାଉଛନ୍ତି ବୃନ୍ଦାବନ ଅଭିମୁଖେ ଯାତ୍ରା କରୁଥିଲେ, ସେ ସମୟ ବାଟରେ କେତେଜଣ ଗୋପାଳ ବାଳକ ଗାଭୀମାନଙ୍କୁ ଉଚ୍ଚାରଣ କରୁଥିଲେ। ନିତ୍ୟାନନ୍ଦ ପ୍ରଭୁ ଯା ଆଗରେ ଯାଇକି ତାଙ୍କୁ କହିଦେଲେ, ଏ ସନ୍ୟାସୀ ଆସୁଛନ୍ତି, ସେ ସେତେବେଳେ ପଚାରିବେ ବୃନ୍ଦାବନ କେଉଁପଟେ ବାଟ, ତୁମେ ଦେଖେଇଦେବ ଓରଟା ବାଟ ଦେଖେଇଦେବ, ପୁଣି ସେ ନଦିଆକୁ ଯେମିତି ଯିବେ। ତେଣୁ ମହାପ୍ରଭୁ ଏହିଭଳି ଭାବରେ ବିଭଳ ହେଇ ଭଗବାନଙ୍କର ପାଦପଦ୍ମରେ ମନ ସ୍ଥିର ରଖି, ସେ ତ ସ୍ୱୟଂ ଭଗବାନ ଭକ୍ତ ରୂପରେ କେମିତି ଭଗବାନଙ୍କ ଆରାଧନା କରିବାକୁ ଶିକ୍ଷା ଦେଉଛନ୍ତି ମହାପ୍ରଭୁ। ତେଣୁ ଯେତେବେଳେ ସେ ବାଳକମାନଙ୍କୁ ପଚାରିଲେ, ସେ ବାଳକମାନେ ସେ ଗୋପବାଳକ ଦେଖି ଗାଭୀମାନଙ୍କୁ ଦେଖି ତାଙ୍କ ବୃନ୍ଦାବନର ସ୍ମରଣ ଆସିଲା, ପଚାରିଲେ ବୃନ୍ଦାବନ କେଉଁପଟେ ରାସ୍ତା, ସେମାନେ ଓଲଟା ପଥ ଦେଖେଇଦେଲେ, ତେଣୁ ସେ ପୁଣି ଆସି ପହଞ୍ଚିଗଲେ। ଏସବୁ ଅନେକ ଲୀଳା ସବୁ ରହିଛି। ତେଣୁ ମହାପ୍ରଭୁ ଆସି ପହଞ୍ଚିଗଲେ ଶାନ୍ତିପୁରରେ, ଅଦ୍ୱୈତାଚାର୍ଯ୍ୟଙ୍କ ଗୃହରେ ରହିଲେ। ଅଦ୍ୱୈତାଚାର୍ଯ୍ୟଙ୍କ ଗୃହରେ ମାଆଙ୍କ ସହିତ ମିଳନ ହେଲା ଏବଂ ବୈଷ୍ଣବମାନଙ୍କ ସହିତ ମିଳନ ହେଲା। ଏସବୁ ହେଇକି ସେଠୁ ପୁଣି ସେ ଆସିଲେ, ଆମର ଓଡ଼ିଶାକୁ ଧନ୍ୟ କରିଛନ୍ତି, ଓଡ଼ିଶାବାସୀମାନଙ୍କୁ ଏଠି ଆସି ଚବିଶ ବର୍ଷ ଲୀଳା କରିଛନ୍ତି ଏଇ ମକର ସଂକ୍ରାନ୍ତିରେ। ଏଇ ହେଉଛି ଆଜିର ମହାପ୍ରଭୁଙ୍କ ସନ୍ୟାସ ଲୀଳା ଆମେ ସଂକ୍ଷେପରେ ବର୍ଣ୍ଣନା କଲେ। ଗୋପାଳ ଭଟ୍ଟ ଗୋସ୍ୱାମୀ ଏବଂ ରାମଚନ୍ଦ୍ର କବିରାଜ ଏସବୁ ରହିଛି, ତାଙ୍କର ମଧ୍ୟ ଆଜି ଆବିର୍ଭାବ ତିଥି। ଏବଂ ଗଙ୍ଗାସାଗର ମେଳା ମଧ୍ୟ ଆଜି ରହିଛି, କପିଳଦେବଙ୍କ ଆଶ୍ରମରେ ଗଙ୍ଗାସାଗର ମେଳା ଭାଗୀରଥୀ ଆଣି ଏଇ ଗଙ୍ଗାଙ୍କୁ ଆଣି ଯେଉଁ ଆଣିଥିଲେ, ଅନେକ ତାଙ୍କ ପୂର୍ବ ପୁରୁଷମାନେ ବହୁତ ଚେଷ୍ଟା କରିଥିଲେ ଗଙ୍ଗା, ତାଙ୍କର ଯେଉଁ ସଗରଙ୍କ ପୁତ୍ରମାନେ 60,000 ପୁତ୍ର ମୃତ୍ୟୁବରଣ କରିଥିଲେ, 60,000 ପୁତ୍ର ମୃତ୍ୟୁବରଣ କରିଥିଲେ। କାହିଁକି ନା ଯେତେବେଳେ ସଗର ରାଜା ଅଶ୍ୱମେଧ ଯଜ୍ଞ କରୁଥିଲେ ସେହି ସମୟରେ ପ୍ରକୃତରେ ଇନ୍ଦ୍ର ଚୋରି କରି ନେଇଯାଇଥିଲେ ସେ ଯଜ୍ଞକୁ, କିନ୍ତୁ ନେଇକରି ସେ କପିଳଦେବଙ୍କ ଆଶ୍ରମରେ ବାନ୍ଧିକି ରଖି ପଳେଇ ଯାଇଥିଲେ। ତେଣୁ ଏମାନେ ସଗର ମହାରାଜଙ୍କ ପୁତ୍ରମାନେ ଯେତେବେଳେ 60,000 ପୁତ୍ର ଏମାନେ ଯେଉଁ ଯାଇ ଖୋଜି ଖୋଜି ଯାଇ ପହଞ୍ଚିଗଲେ କପିଳଦେବଙ୍କ ଆଶ୍ରମରେ, ଦେଖିଲେ ସେ ଘୋଡ଼ାଟି ବନ୍ଧା ହେଇଛି, ସେଥିରେ ପାଟିତୁଣ୍ଡଟି କରିଦେଲେ, ସେତେବେଳେ କପିଳଦେବ ଯେତେବେଳେ ଚକ୍ଷୁ ଖୋଲିଦେଲେ ସେତେବେଳେ 60,000 ପୁତ୍ରମାନେ ମୃତ୍ୟୁବରଣ କଲେ। ତେଣୁ ସଗର ମହାରାଜ ସଗରଙ୍କର ରାଜାଙ୍କର ଯେଉଁ ବଂଶରେ ଯେଉଁମାନେ ଆସିଛନ୍ତି, କେତେଜଣ ଯାଇକରି ସବୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲେ, ତାଙ୍କର ପୁତ୍ର ଆଉ ଜଣେ ପୁତ୍ର ସେ ଯାଇକରି କପିଳଦେବ କହିଲେ ତୁମେ ଗଙ୍ଗାଙ୍କୁ ଆଣିଲେ ତୁମର ପିତୃପୁରୁଷମାନେ ଉଦ୍ଧାର ପାଇବେ। ତେଣୁ ଗଙ୍ଗାଙ୍କୁ ଆଣିବା ପାଇଁ ସେ ବହୁତ ତପସ୍ୟା କରିଥିଲେ କିନ୍ତୁ ସଫଳ ହୋଇନଥିଲେ, କିନ୍ତୁ ଭଗୀରଥ ହିଁ ସଫଳ ହେଲେ। ସେଥିପାଇଁ ଗଙ୍ଗାଙ୍କର ଗୋଟିଏ ନାମ ହେଉଛି ଭାଗୀରଥୀ। ଗଙ୍ଗାକୁ ଆଣିକି ଯେତେବେଳେ ଆଣିକି ଆସି ପହଞ୍ଚିଲେ ସେତେବେଳେ ଆଜିର ତିଥିରେ ଏଇ ସବୁ ତାଙ୍କର ପିତୃପୁରୁଷମାନେ ସବୁ ଉଦ୍ଧାର ପାଇଥିଲେ। 60,000 ଯେଉଁ ତାଙ୍କର ପିତୃପୁରୁଷ ଥିଲେ ସବୁ ଉଦ୍ଧାର ପାଇଥିଲେ, ସ୍ୱର୍ଗଲୋକକୁ ଯାତ୍ରା କରିଥିଲେ। ଏବଂ ଆଜିର ତିଥିରେ ଏଇ ସମୁଦ୍ରରେ ସେ ପ୍ରବେଶ ଗଙ୍ଗା ଦେବୀ ପ୍ରବେଶ କରିଥିଲେ। ଗଙ୍ଗା ସାଗର ମେଳା ସେଥିପାଇଁ ହେଉଛି ଆଜିର ସଂକ୍ରାନ୍ତି ତିଥିରେ। ଏ ମକର ସଂକ୍ରାନ୍ତିରେ ବହୁତ ରହିଛି ମହାତ୍ମା ସବୁ ରହିଛି, ତେଣୁ ଗଙ୍ଗା ସାଗର ମେଳା ଆଜି ଅନୁଷ୍ଠିତ ହେଉଛି। ଆମର ଇସ୍କନ ମଧ୍ୟ ସେଠି ଗଙ୍ଗା ସାଗର ମେଳା ରହିଛି, ଗଙ୍ଗା ଇସ୍କନ ସଂକ୍ରାନ୍ତି ରହିଛି। ଆଜି ବହୁତ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ କରାଯିବ, ପ୍ରସାଦ ସବୁ ପ୍ରଦାନ କରାଯିବ ସବୁ ରହିଛି। ଆମର ବହୁତ ଇଚ୍ଛା ଥିଲା ଦେଖିବା ପାଇଁ ଗଙ୍ଗା ସାଗର ମେଳା, ଦେଖିପାରି ନାହିଁ ଏପର୍ଯ୍ୟନ୍ତ। ଯାହା ହଉ, ଆଜିର ତିଥିରେ ଯେଉଁ ରହିଛି ଆମର, ମୁଁ ଭାବିଲି ସମୟ ହୋଇଗଲାଣି ବନ୍ଦ କରିବି ବୋଲି, କିନ୍ତୁ ଯାହା ବର୍ତ୍ତମାନ ଭଗବାନ ପାଇଁ ଭୋଗ ଲାଗୁଛି। ଆଜି ମକର ଚାଉଳ ଲାଗିବ, ଆମର ଓଡ଼ିଶାରେ ମକର ଚାଉଳ ଲାଗେ। ତେଣୁ ବିଭିନ୍ନ ସ୍ଥାନରେ ସାଉଥରେ ପୋଙ୍ଗଲ କରାଯାଏ, ଉତ୍ତର ଭାରତରେ ଖେଚୁଡ଼ି କରାଯାଏ। ଏଇଭଳି ଭାବରେ ଆଜିର ଏଇ ଯେଉଁ ସବୁ ଶସ୍ୟ ଉତ୍ପାଦନ ହୋଇସାରିଛି, ବହୁତ ଆନନ୍ଦ ସମସ୍ତେ ମନାନ୍ତି, ଉତ୍ସବ ସବୁ ପାଳନ କରନ୍ତି। ମକର ଉତ୍ସବ ବହୁତ ଜୋରସୋରରେ ଧୁମଧାମରେ ପାଳନ ହୁଏ। ତେବେ ଆଜିର ତିଥିରେ, ଏଇ ସଂକ୍ରାନ୍ତି ତିଥିରେ ଯେଉଁ ରହିଛନ୍ତି ଯେଉଁ ଆଚାର୍ଯ୍ୟ ଦୁଇ ଜଣ, ରାମଚନ୍ଦ୍ର କବିରାଜ ଏବଂ ଗୋପାଳ ଭଟ୍ଟ ଗୋସ୍ୱାମୀ। ରାମଚନ୍ଦ୍ର କବିରାଜଙ୍କର ଆଜି ତିରୋଭାବ ତିଥି, ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ଆବିର୍ଭାବ ତିଥି। ତେଣୁ ଆମର ଶ୍ରୀପାଦ ଅଚ୍ୟୁତାନନ୍ଦ ପ୍ରଭୁ ଚାହୁଁଥିଲେ ରାମଚନ୍ଦ୍ର କବିରାଜ ବିଷୟରେ କିଛି ଶ୍ରବଣ କରିବା ପାଇଁ, ତେଣୁ ମୁଁ ଯଦି ପ୍ରସ୍ତୁତ ନଥିଲି, କିନ୍ତୁ ଯାହା ଆମେ ପଢ଼ିବା ରାମଚନ୍ଦ୍ର କବିରାଜ, ନରୋତ୍ତମ ଦାସ ଠାକୁର ଯେଉଁ ବର୍ଣ୍ଣନା ସଙ୍ଗୀତ ଗାନ କରିଛନ୍ତି, ରାମଚନ୍ଦ୍ର ସଙ୍ଗମାଗେ ନରୋତ୍ତମ ଦାସ, ଏ ଶ୍ଳୋକଟି ରହିଛନ୍ତି ରାମଚନ୍ଦ୍ର କବିରାଜ। ବହୁତ ସୁନ୍ଦର ସେ ଦେଖିବା ପାଇଁ। ଶ୍ରୀନିବାସ ଆଚାର୍ଯ୍ୟଙ୍କର ପ୍ରକୃତରେ ସେ ଶିଷ୍ୟ ଗ୍ରହଣ କରୁଥିଲେ, ଯେତେବେଳେ ସେ ବିବାହ କରି ଯାଇଥିଲେ, ବିବାହ କରୁଥିଲେ ଯେତେବେଳେ ସେଇପଟେ ଯାଉଥିଲେ ତାଙ୍କ ପତ୍ନୀଙ୍କ ସହିତ। ଆଚ୍ଛା, ତାଙ୍କର ହେଉଛନ୍ତି ଏଇ ଯେଉଁ ରାମଚନ୍ଦ୍ର କବିରାଜ, ଇଏ ହେଉଛନ୍ତି ଶ୍ରୀନିବାସ ଆଚାର୍ଯ୍ୟଙ୍କର ଶିଷ୍ୟ, ଏବଂ ତାଙ୍କର ପିତାଙ୍କର ନାମ ଥିଲା ଚିରଞ୍ଜୀବ ସେନ ଏବଂ ମାତାଙ୍କର ନାମ ଥିଲା ସୁନନ୍ଦା। ତେଣୁ ଏ ରାମଚନ୍ଦ୍ର କବିରାଜ ବହୁତ ସୁନ୍ଦର ଦେଖିବା ପାଇଁ। ତାଙ୍କର ଯେତେବେଳେ ବିବାହ ହେଲା ସେହି ସମୟରେ, ସେ ଯେତେବେଳେ ତାଙ୍କର ପତ୍ନୀଙ୍କ ସହିତ ଯାଉଥିଲେ ସେହି ସମୟରେ ଶ୍ରୀନିବାସ ଆଚାର୍ଯ୍ୟ ବସିଥିଲେ ସେଇଠାରେ ବାଟରେ, ସେ ତାଙ୍କ ଶ୍ରୀନିବାସ ଆଚାର୍ଯ୍ୟଙ୍କର ଆଶ୍ରମ ଥିଲା। ଶ୍ରୀନିବାସ ଆଚାର୍ଯ୍ୟଙ୍କୁ ଦେଖି ସେ ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ, ତେଣୁ ସେ ପଚାରିଲେ କିଏ ଇଏ ସାଧୁ ଜଣକ, ନା ଇଏ ହେଉଛନ୍ତି ଶ୍ରୀନିବାସ ଆଚାର୍ଯ୍ୟ। ତେଣୁ ତାଙ୍କର ବିବାହ ପରେ, ଆଫ୍ଟର୍ ମ୍ୟାରେଜ୍, ରାମଚନ୍ଦ୍ର ୱାଜ୍ କ୍ୟାରେଡ୍ ଇନ୍ ଏ ପାଲାଙ୍କିନ୍। ଏଇ ଯେତେବେଳେ ଯାଉଥିଲେ ଶିବିକାରେ ଯାଉଥିଲେ ବାହିତ ହୋଇକରି ତାଙ୍କ ପତ୍ନୀଙ୍କ ସହିତ, ସେତେବେଳେ ସେ ଜାଣିବା ପାଇଲେ ଶ୍ରୀନିବାସ ଆଚାର୍ଯ୍ୟ ବି ସେ ଜାଣିଲେ, ସେତେବେଳେ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ। ଆଚାର୍ଯ୍ୟ ଶ୍ରୀନିବାସ ଆଚାର୍ଯ୍ୟ ତାଙ୍କୁ ଦେଖି ସେ ଆକର୍ଷିତ ହୋଇଗଲେ। ଏ ଗୁରୁ ଶିଷ୍ୟର ଆକର୍ଷଣ ରହିଛି, ଗୁରୁ ଶିଷ୍ୟ ଜନ୍ମେ ଚକ୍ଷୁଦାନ ଦିଲ ଯାଇ ଜନ୍ମେ ଜନ୍ମେ ପ୍ରଭୁ ସେହି। ତେଣୁ ରାମଚନ୍ଦ୍ର କବିରାଜ, କବିରାଜ ତାଙ୍କ ନାମ ଦିଆଯାଇଛି କାରଣ ସେ ବହୁତ ସୁନ୍ଦର କବିତା ରଚନା କରିଛନ୍ତି କବିରାଜ। ସେ ମଧ୍ୟ ବୈଦ୍ୟ ଥିଲେ, ଆମର ସେଦିନ କହୁଥିଲେ ଆମର କିଏ ଆମର ସାନ୍ଦିପନୀ ପ୍ରଭୁ କହୁଥିଲେ ରାମଚନ୍ଦ୍ର କବିରାଜ ବିଷୟରେ, ଭଗବାନଙ୍କ ସେ ଶୁଦ୍ଧ ଭକ୍ତ ରାମଚନ୍ଦ୍ର କବିରାଜ, ନରୋତ୍ତମ ଦାସ ଏବଂ ଶ୍ୟାମାନନ୍ଦ, ଏ ତିନି ଜଣ ଏସବୁ ବୈଷ୍ଣବ ଗ୍ରନ୍ଥ ସବୁ ପ୍ରଚାର କରିଛନ୍ତି, ଜୀବ ଗୋସ୍ୱାମୀ ପାଖରେ ଯାଇ ପାଠ ଅଧ୍ୟୟନ କରିଥିଲେ, ଏସବୁ ବହୁତ କଥା ରହିଛି। ତେବେ ଆମର ଏଠି ଆମର ତାଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି। ଶ୍ରୀନିବାସ ଆଚାର୍ଯ୍ୟ ଯେଉଁ ରହିଛନ୍ତି, ନରୋତ୍ତମ ଦାସ ଠାକୁର ଯଦିଓ ସିଏ ଆସୁଥିଲେ ସେ ସମୟରେ, ଶ୍ରୀନିବାସ ନରୋତ୍ତମ ଦାସ ଠାକୁର ଏତେ ପ୍ରସିଦ୍ଧ ବୈଷ୍ଣବ ଥିଲେ, ତେଣୁ ଶାକ୍ତମାନେ ଯେଉଁମାନେ ଏଠି ଆମେ ଶୁଣିଲେ ନା, ଶାକ୍ତମାନଙ୍କ ବିଷୟରେ ମଧ୍ୟ କୁହାଯାଇଛି, ସମସ୍ତ କଥା କିଏ କେଉଁ କାହାର ସବୁ ଆରାଧନା କରୁଥିଲେ, ଯେଉଁ ଶାକ୍ତମାନେ ସେମାନେ ନରୋତ୍ତମ ଦାସଙ୍କ ପ୍ରତି ତାଙ୍କର ବହୁତ ଈର୍ଷା ଥିଲା, ବୈଷ୍ଣବ ଧର୍ମ ପ୍ରତି ବହୁତ ଈର୍ଷା ଥିଲା। ତେଣୁ ସେ କ'ଣ କଲେ ନା, ସେମାନେ ସେଠିକାର ଯେଉଁ ରାଜା ଥିଲେ କହିଲେ, ଏଠି କୁହାଯାଉଛି, ଆଫ୍ଟର ସମ୍ ଟାଇମ୍ ରାମଚନ୍ଦ୍ର ରିଟର୍ନ ଟୁ ହିଜ୍ ହାଉସ୍ ୱେନ୍ ଦ ସାତ ସ ହି ହ୍ୟାଡ୍ ବିନ୍ ଇନିସିଏଟେଡ୍ ଇନ୍ ଟୁ ବୈଷ୍ଣବ ରିଲିଜନ୍ ଦେ ବିକେମ୍ ଭେରି ଅପସେଟ୍। ରାମଚନ୍ଦ୍ର ହାଉଏଭର୍ ୱାଜ୍ ଅନ୍ଡନ୍ଟେଡ୍, ୱିଥ୍ ତିଲକ ଅନ୍ ହିଜ୍ ବଡି ଇନ୍ 12 ପ୍ଲେସେସ୍ ଆଣ୍ଡ ଏ ଜପମାଲା ଇନ୍ ହିଜ୍ ହ୍ୟାଣ୍ଡ, ହି ସ୍ୟାଟ୍ ଡାଉନ୍ ଇନ୍ ଫ୍ରଣ୍ଟ ଅଫ୍ ଦେମ୍ ଆଣ୍ଡ ବିଗାନ୍ ଟୁ ଚାଣ୍ଟ ଦ ହୋଲି ନେମ୍। ତାଙ୍କର ଭାଇ ଗୋବିନ୍ଦ କବିରାଜ, ଗୋବିନ୍ଦ ଦାସ ମଧ୍ୟ, ତାଙ୍କର ଭାଇ ମଧ୍ୟ ସେମାନେ ଶକ୍ତ ଥିଲେ। ଏକଥା ଆମର ସନ୍ଦୀପନ ପ୍ରଭୁ କହୁଥିଲେ। ନରୋତ୍ତମ ଦାସ ଠାକୁର ଚାହୁଁଥିଲେ, ରାମଚନ୍ଦ୍ର କବିରାଜ ଚାହୁଁଥିଲେ ତାଙ୍କ ଭାଇ ଭଗବାନ ଭକ୍ତ ହୁଅନ୍ତୁ, କିନ୍ତୁ ଯେ ଶକ୍ତ ଥିଲେ। ତେଣୁ ସେ କଥାଟା ଏଠି ଉଲ୍ଲେଖ ହୋଇନାହିଁ, ତେଣୁ ଆମେ ଆଗ ସେଇଟା କହିବା, ତାପରେ ଏଇଟା କହିବା। ପ୍ରଭୁ କହୁଥିଲେ, ସେଦିନ ମୁଁ ଶୁଣୁଥିଲି। ତେଣୁ ସେ ଭଗବାନ ପ୍ରାର୍ଥନା କରୁଥିଲେ, ପ୍ରଭୁ ଇଏ କେମିତି ଭକ୍ତ ହୁଅନ୍ତୁ। ତେଣୁ ଏଇଭଳି ଭାବରେ ଥରେ କ'ଣ ହେଇଛି, ସେ ଯେଉଁ ଶିବଜୀ ଏ ଯେଉଁ କାଳୀଙ୍କର ପୂଜା କରୁଥିଲେ, ତାଙ୍କ ଭାଇ ଗୋବିନ୍ଦ ଦାସ ପୂଜା କରୁଥିଲେ, ସେଇ କାଳୀଙ୍କ ମନ୍ଦିର ସାମ୍ନାରେ ଗୋଟେ ପୁଷ୍କରିଣୀ ରହିଛି, ପଦ୍ମ ପୁଷ୍କରିଣୀ, ବହୁତ ସୁନ୍ଦର ପଦ୍ମ ଥିଲା। ସେଇଠି ରାମଚନ୍ଦ୍ର କବିରାଜ ବସି ଭଗବାନଙ୍କର ଧ୍ୟାନ କରୁଥିଲେ, ଭଗବାନ ପୂଜା କରୁଥିଲା ବେଳେ ସେସବୁ ଫୁଲ ସବୁ ରହିଛି, ଧ୍ୟାନରେ ଭଗବାନ ପ୍ରଦାନ କରିଦେଇଥିଲେ, ଅର୍ପଣ କରିଦେଇଥିଲେ। ଯେତେବେଳେ ଅର୍ପଣ କରିଦେଲେ, ତାପରେ ଯେତେବେଳେ ଆସିଲେ ଆମର ଗୋବିନ୍ଦ ଦାସ ଆସିଲେ, ସେସବୁ ଫୁଲ ତୋଳିକରି କାଳୀଙ୍କର ପାଦପଦ୍ମ ଦେବା ପାଇଁ ବସିଲେ। ସେ ସମୟରେ କାଳୀ ପ୍ରକଟ ହୋଇଗଲେ, ପ୍ରକଟ ହୋଇ କହିଲେ, ବତ୍ସ, ଏସବୁ ପୁଷ୍ପ ସବୁ ଭଗବାନଙ୍କୁ ଅର୍ପିତ ହୋଇସାରିଛି, ମୋର ପ୍ରଭୁ ଭଗବାନ ହେଉଛନ୍ତି ମୋର ପ୍ରଭୁ। ତେଣୁ ସେ ଜାଣିନଥିଲେ କାଳୀ ଦୁର୍ଗା ଦେବୀ ସିଏ ମାତା ହେଉଛନ୍ତି ଆଦିଶକ୍ତି, ତାଙ୍କ ଉପରେ ଆଉ କେହି ନାହାନ୍ତି ବୋଲି ସେ ଭାବୁଥିଲେ। କୃଷ୍ଣ ଯେ ସମସ୍ତଙ୍କର ଏକଲା ଈଶ୍ୱର, କୃଷ୍ଣ ଆର ସବୁ ଭୃତ୍ୟ, ଏଇଟାକୁ ପ୍ରାୟ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ବୈଷ୍ଣବ ନୁହନ୍ତି, ସେମାନେ ଜାଣିପାରନ୍ତି ନାହିଁ, ଇଏ ମଧ୍ୟ ଜାଣିପାରୁନଥିଲେ। ଆଜି ଯେତେବେଳେ କାଳୀ ପ୍ରକଟ ହୋଇକରି କଥା କହିଲେ ମା, ସେତେବେଳେ ସେ ଯାଇକରି ଭଗବାନ ଭକ୍ତରେ ପରିଣତ ହେଲେ ଗୋବିନ୍ଦ ଦାସ, ସେଥିପାଇଁ ସେ ସଙ୍ଗୀତଟି ରଚନା କରିଛନ୍ତି। ଭଜହୁରେ ମନ, ଭଜହୁରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ, ଭଜହୁରେ ମନ ଅଭୟ ଚରଣର ବିନ୍ଦରେ, ଦୁର୍ଲଭ ମାନବ ଜନମ ସତସଙ୍ଗେ, ଦୁର୍ଲଭ ମାନବ ଜନମ ସତସଙ୍ଗେ, ଭଜହୁ ହରିପଦ ନୀତିରେ। କ'ଣ ସେଟା, ଏ ବାବା ସିନ୍ଧୁରେ, ଭଜହୁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ। ତେଣୁ ଏଠି ତାଙ୍କର ଆମର ନେଟ୍ରେ ଯେଉଁ ଦେଇଛି ଆମର ଏଥିରେ ଆସିଛି, ସେଥିରେ କହୁଛନ୍ତି, ଶାକ୍ତମାନେ ଯେତେବେଳେ କବିରାଜଙ୍କ ସହିତ ଆଲୋଚନା କରୁଥିଲେ, ସେ ସମୟରେ ରାମଚନ୍ଦ୍ର କହୁଥିଲେ ତାଙ୍କୁ, ଲର୍ଡ ଶିବ ଆଣ୍ଡ ବ୍ରହ୍ମା ଆର୍ ଇନକାର୍ନେସନ୍ ଅଫ୍ ଟୁ ଅଫ୍ ଦି ମ୍ୟାଟେରିଆଲ୍ ମୋଡ୍ସ ଅଫ୍ କ୍ରିଏଟେଡ୍ ବାଇ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣ ହିମସେଲ୍ଫ। ଭଗବାନଙ୍କର ଏ ଯେଉଁ ଗୁଣ ରହିଛି, ଗୁଣର ହିସାବରେ ବ୍ରହ୍ମା ଆସନ୍ତି, ରଜଗୁଣରେ ବ୍ରହ୍ମା ଆସୁଛନ୍ତି, ଗୁଣ ଅବତାର ଏମାନେ ସବୁ, ଏବଂ ଶିବ ଆସୁଛନ୍ତି, ତମ ଗୁଣରେ ଆସୁଛନ୍ତି। ଦେୟାରଫୋର୍ ବାଇ ୱର୍ସିପ୍ ଲର୍ଡ଼ କ୍ରିଷ୍ଣ ଏଭ୍ରି ୱାନ୍ସ ୱର୍ସିପ୍ ଇଜ୍ ପରଫର୍ମ। ତେଣୁ ଭଗବାନଙ୍କର ଆରାଧନା କଲେ ସମସ୍ତେ ଆରାଧିତ ହୁଅନ୍ତି। ଏଇଭଳି ଭାବରେ ଜଷ୍ଟ ଯାଇ ୱାଟର୍ ବୃକ୍ଷର ମୂଳରେ ଯଦି ପାଳି ଦେଲେ ସମସ୍ତେ ପ୍ରାପ୍ତ ହୁଅନ୍ତି, ସେଭଳି ଭାବରେ ଏଭଳି ଭାବରେ ସେ ତାଙ୍କୁ କହିଥିଲେ। ତେଣୁ ଏଠି କୁହାଯାଇଛି, ଏମାନେ ତ ସବୁ ଯାଇକରି ସବୁ ପ୍ରଚାର କରିବା ପାଇଁ ଯାଇଥିଲେ, ସବୁ କଥା ରହିଛି। ଏଠି କ'ଣ ହେଇଛି, ୱାନ୍ ଟାଇମ୍ କ'ଣ ହେଇଥିଲା, ସ୍ମାର୍ତ ବ୍ରାହ୍ମଣମାନେ ସେ ସମୟରେ ନରୋତ୍ତମ ଦାସ ଠାକୁରଙ୍କର ଯେଉଁ ଦେଖି, ନରୋତ୍ତମ ଦାସ ଠାକୁର ଯେଉଁ ଯଦିଓ ସିଏ ଉଚ୍ଚକୂଳରେ ଆସିନାହାନ୍ତି, କିନ୍ତୁ ସବୁ ଉଚ୍ଚକୂଳର ଶିଷ୍ୟକୁ ଗ୍ରହଣ କରିଛନ୍ତି, ଏଇଟାକୁ ଦେଖି ସ୍ମାର୍ତ ବ୍ରାହ୍ମଣମାନେ ସେମାନେ ଭାବୁଥିଲେ, ସେତେବେଳେ ଜାତି ଗୋସାଇଁ ଥିଲା ଯେ ବ୍ରାହ୍ମଣ କୂଳରେ ବା ବ୍ରାହ୍ମଣ କୂଳରେ ଜନ୍ମ ହେଇଛନ୍ତି ସେମାନେ ଗୁରୁ ହେବେ, ଏଇଭଳି ଭାବରେ ଥିଲା, ଜାତି ଗୋସାଇ ପ୍ରଥା ଥିଲା। ତେଣୁ ସେମାନେ ଇଏ ଆସୁଥିଲେ ଗୋଟେ କାୟସ୍ଥ ଗୋଷ୍ଠୀ ଇଏରେ ଆସୁଥିଲେ, କାୟସ୍ଥ କ'ଣ କାୟସ୍ଥ ଧର୍ମ ଇଏ ଜାତିରେ ଆସୁଥିଲେ, ତେଣୁ ସେ ବ୍ରାହ୍ମଣମାନଙ୍କୁ ଯେଉଁ ଶିକ୍ଷା ଶିଷ୍ୟ କଲେ ସେଇଟାକୁ ଏଇଟାକୁ ଅନ୍ୟ ବ୍ରାହ୍ମଣମାନେ ସ୍ମାର୍ତ ବ୍ରାହ୍ମଣମାନେ ସେମାନେ ରାଜା ନରସିଂହକୁ ଯାଇକରି ଏ ରାଜା ନରସିଂହ ଆଣ୍ଡ ଦ କଙ୍କରିଂ ପଣ୍ଡିତ ଶ୍ରୀ ରୂପନାରାୟଣ ଏଇସବୁ କ'ଣ ସେମାନେ ସବୁ ଗୋଟେ ରାଜାଙ୍କ ପାଖରେ ଯାଇକରି ଶିକାୟତ କଲେ ଯେ ଏ ଉଚ୍ଚବର୍ଣ୍ଣରେ ସବୁ ଶିଷ୍ୟ ଗ୍ରହଣ କରୁଛନ୍ତି ବୋଲି, ତେଣୁ ଏ କଥା ନରସିଂହ ସେ ଯେଉଁ ରାଜାଙ୍କୁ ଯେଉଁ କହିଲେ, ତେଣୁ ସେ ରାଜାଙ୍କୁ କହିଲେ ଯେ ସ୍ମାର୍ତ ବ୍ରାହ୍ମଣମାନେ ଯେ କହିଲେ ଯେ ଇଏ ଯେଉଁ ନରୋତ୍ତମ ଇଏ ପ୍ରକୃତରେ ଜଣେ ଶୁଦ୍ଧ ଭକ୍ତ ନୁହଁ, ଇଏ ଗୋଟେ ଖାଲି ଭଣ୍ଡ ବ୍ୟକ୍ତି ଜଣେ, ଇଏ ଖାଲି ଦେଖି ହେଉଛି ଏଇଭଳି ଭାବରେ, ତେଣୁ ରାଜା ସେମାନଙ୍କ ସହିତ ଆସୁଥିଲେ ଖେଚୁଡ଼ି ଯେଉଁ ରହିଛନ୍ତି ନରୋତ୍ତମ ଦାସଙ୍କର ଜନ୍ମସ୍ଥାନ ଖେଚୁଡ଼ି ସେଠିକି ଆସିଥିଲେ। ଏ କଥାକୁ ଯେତେବେଳେ ଜାଣିଲେ ରାମଚନ୍ଦ୍ର କବିରାଜ ଜାଣିଲେ ଏବଂ ଆଉ ଜଣେ ଅଛନ୍ତି ଗଙ୍ଗା ନାରାୟଣ ଚକ୍ରବର୍ତ୍ତୀ, ଏମାନେ ସବୁ କ'ଣ କଲେ ନା ସେଇ ଯେଉଁ ସେମାନେ ଦେ ଜର୍ଣ୍ଣିଂ ଟୁ କୁମାର ରୂପ କୁମାରପୁର, ସେ ଖେଚୁଡ଼ି ଯିବା ବାଟରେ ଗୋଟେ ରହୁଛି ସ୍ଥାନ ହେଉଛି କୁମାରପୁର, ସେଇଠି ସେମାନେ କ'ଣ କଲେ ନା ଗୋଟେ ସବୁ ଛୋଟ ଛୋଟ ଦୋକାନ କରିଦେଲେ। ଜଣେ କ'ଣ କଲେ ପାନ ଦୋକାନ କଲେ, ଆଉ ଜଣେ କୁମ୍ଭାର ଦୋକାନ ସବୁ କଲେ, ପାତ୍ର ସବୁ ଯେଉଁ ମାଟି ପାତ୍ର ସବୁ ବିକ୍ରି ହେବ ସେଇ ସବୁ ଦୋକାନ କଲେ। ତେଣୁ ସ୍ମାର୍ତ ବ୍ରାହ୍ମଣମାନେ ଯେତେବେଳେ ଆସୁଥିଲେ କୁମାରପୁରରେ ସେଠି ତାଙ୍କର ରୋଷେଇ କରିବା ପାଇଁ ସେ ପାତ୍ର ସବୁ କିଣିବା ପାଇଁ ଗଲେ, ଗଲାବେଳେ ଯେତେବେଳେ ତାଙ୍କର ସେ ଯେତେବେଳେ ଆସିଥିଲେ ସେମାନେ ସେ ସ୍ମାର୍ତ ବ୍ରାହ୍ମଣଙ୍କର ଯେଉଁ ଛାତ୍ରମାନେ ସବୁ ଆସିଥିଲେ ସେମାନେ ଯେତେବେଳେ କିଣୁଥିଲେ ଏଇ ପାତ୍ର ସବୁ କିଣୁଥିଲେ ରୋଷେଇ କରିବା ପାଇଁ, ସେତେବେଳେ ରାମଚନ୍ଦ୍ର କବିରାଜ ଏବଂ ଗଙ୍ଗା ନାରାୟଣ ତାଙ୍କ ସହିତ ଆଲୋଚନା କଲେ, ସଂସ୍କୃତରେ ସବୁ ଆଲୋଚନା କଲେ, ତାଙ୍କୁ ସବୁ ଇଏ କରିଦେଲେ, ପରାସ୍ତ କରିଦେଲେ ସଂସ୍କୃତରେ। ତେଣୁ ଦ କିଂ ରିକ୍ୱେଷ୍ଟେଡ୍ ଦେୟାର ଇଣ୍ଟ୍ରୋଡ଼, କିଙ୍ଗ ଯେତେବେଳେ ଜାଣିଲେ ରାଜା ନରସିଂହ ଏବଂ ରୂପନାରାୟଣ ରାଜା ଯେତେବେଳେ ଜାଣିଲେ ସେମାନେ ଆସି ପଚାରିଲେ, ଆସି ବୁଝିବା ପାଇଁ ବସିଲେ। ସେହି ସମୟରେ କିଙ୍ଗ ରିକ୍ୱେଷ୍ଟେଡ୍ ଦେୟାର ଯେତେବେଳେ ପଚାରିଲେ, ରାଜା ଆସି ପହଞ୍ଚିଗଲେ ସେଠି ପଚାରିଲେ ସେମାନେ କିଏ, ସେମାନେ କହିଲେ ଆମେ ହେଉଛୁ ନରୋତ୍ତମ ଦାସଙ୍କର ଶିଷ୍ୟ, ଏଇଭଳି ଭାବରେ କହିଲେ ଏଇ ଯେଉଁ ରାମଚନ୍ଦ୍ର କବିରାଜ ଏବଂ ଗଙ୍ଗା ନାରାୟଣ। ଏମାନେ କହିଲା ପରେ ତାପରେ ସେ ରାଜା ନରସିଂହ ତାଙ୍କର ରାଜ୍ୟକୁ ଯାଇ ଯେତେବେଳେ ସେ ସମୟରେ ରାଜା ରାତିରେ ସ୍ୱପ୍ନ ଦେଖିଲେ, ଦୁର୍ଗାଦେବୀ ତାଙ୍କୁ କହିଲେ ନରସିଂହ ୟୁ ହାଭ୍ କମିଟେଡ୍ ଏ ଗ୍ରେଟ୍ ଅଫେନ୍ସ ଆଟ୍ ଦ ଫିଟ୍ ଅଫ୍ ନରୋତ୍ତମ ଦାସ ଠାକୁର। ନରସିଂହ ରାଜା ତୁମେ କ'ଣ ନରୋତ୍ତମ ଦାସ ଠାକୁର ପାଦ ପଦ୍ମରେ ଗୋଟେ ଅପରାଧ କରିଛ, ତେଣୁ ତୁମେ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କର। ତେଣୁ ସେ ତା ପରଦିନ ଆସି ୱେନ୍ ହିଜ୍ ସ୍ଲିପ୍ ବ୍ରୋକ୍ ଦ କିଙ୍ଗ କ୍ୱିକ୍ଲି ଟୁକ୍ ଇଜ୍ ବାଥ୍ ଆଣ୍ଡ ସେଟ୍ ଆଉଟ୍ ଫର୍ ଖେଚୁରୀ। ରୂପନାରାୟଣ ହାଡ଼େ ସିମିଲାର, ରୂପନାରାୟଣ ମଧ୍ୟ ସେ ଆଉ ଜଣେ ରାଜାଙ୍କର ବନ୍ଧୁ ଥିଲେ, ସେ ମଧ୍ୟ ସେଇଭଳି ଭାବରେ ଗୋଟେ ସ୍ୱପ୍ନ ଦେଖିଥିଲେ। ତେଣୁ ସେମାନେ ଖେଚୁରୀକି ଆସିକରି ସେମାନେ ଗୌରାଙ୍ଗ ଦେ ମେଟ୍ ଅପନ୍ ଦେୟାର ଆରାଇଭାଲ୍ ଦେୟାର ଆଣ୍ଡ ଆପ୍ରୋଚ୍ ଦ ଟେମ୍ପୁଲ୍ ଅଫ୍ ଶ୍ରୀ ଗୌରାଙ୍ଗ ଇନ୍ ଅର୍ଡ଼ର ଟୁ ମିଟ୍ ନରୋତ୍ତମ ଠାକୁର। ଠାକୁର ମହାଶୟ ୱାଜ୍ ଅବଜର୍ଭ ଇନ୍ ହିଜ୍ ଭଜନ, ବଟ୍ ୱେନ୍ ହି ଏ ଡିସାଇପୁଲ୍ ଇନଫର୍ମଡ୍ ହିମ୍ ଅଫ୍ ଦ ଆରାଇଭାଲ୍ ଅଫ୍ ଦ ଟୁ ଗେଷ୍ଟ ହି କେମ୍ ଆଉଟ୍ ଟୁ ମିଟ୍ ଦେମ୍ ସିମ୍ପଲି ବାଇ ସିଂ ହିଜ୍ ଟ୍ରାନ୍ସେଣ୍ଡେଣ୍ଟାଲ୍ ଫର୍ମ ଇମ୍ବ୍ୟୁଡ୍ ୱିଥ୍ କୃଷ୍ଣ ପ୍ରେମ ଦ ଟୁ ଅଫେଣ୍ଡର୍ସ ବିକେମ୍ ପ୍ୟୁରିଫାଏଡ୍ ଆଣ୍ଡ ଫେଲ୍ ଡାଉନ୍ ଟୁ ଅଫର୍ ଦେୟାର ଓବେସାନ୍ସେସ୍ ଆର୍ ଠାକୁର ମହାଶୟ ଫିଟ୍। ତେଣୁ ନୃସିଂହ ରାଜା ନରସିଂହ ଏବଂ ରୂପନାରାୟଣ ଏ ଦୁଇ ଜଣ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ଫାଇନାଲି ଆମର ଯେଉଁ ରହିଛନ୍ତି ନରୋତ୍ତମ ଦାସ ଠାକୁର ତାଙ୍କୁ ସେ ଶିଷ୍ୟ ହିସାବରେ ଗ୍ରହଣ କରିଥିଲେ। ତେଣୁ ମେନି ସିନ୍ଫୁଲ୍ ଏସେଇଜ୍ ୱାର୍ ଡେଲିଭର୍ଡ ବାଇ ଶ୍ରୀ ରାମଚନ୍ଦ୍ର କବିରାଜ। ହି ୱାଜ୍ ପ୍ରେଜେଣ୍ଟ ଆଟ୍ ଦ ଖେଚୁରୀ ଫେଷ୍ଟିଭାଲ, ହି କେମ୍ ଟୁ ବୃନ୍ଦାବନ ଏ ସେକେଣ୍ଡ ଟାଇମ୍ ଇନ୍ ଦ ଅର୍ଡ଼ର ଅଫ୍ ଶ୍ରୀନିବାସ ଆଣ୍ଡ ନରୋତ୍ତମ, ବଟ୍ ଦିସ୍ ଟାଇମ୍ ହି କୁଡ୍ ନଟ୍ ହାଭ୍ ଦର୍ଶନ ଅଫ୍ ଦ ଗୋସ୍ୱାମୀଜ୍ ଆଜ୍ ଦେ ହ୍ୟାଡ୍ ଅଲ୍ ଡିପାର୍ଟେଡ୍ ଦିସ୍ ୱାର୍ଲ୍ଡ ଫର୍ ଗୋଲୋକ ବୃନ୍ଦାବନ। ଫିଲିଙ୍ଗ ସେପାରେସନ୍ ଫ୍ରମ୍ ଦେମ୍, ହି ୱାଜ୍ ଭେରି ଡିଷ୍ଟ୍ରେସ୍ଡ ଆଟ୍ ହାର୍ଟ, ଅନେବୁଲ୍ ଟୁ ଟଲେରେଟ୍ ଦାଟ୍ ପେନ୍, ହି ଜଏଣ୍ଟ ଦେମ୍ ଇନ୍ ଦେୟାର ଇଟର୍ନାଲ୍ ପାଷ୍ଟ ଟାଇମ୍ସ ଦେୟାର ଇନ୍ ବୃନ୍ଦାବନ। ଇନ୍ ବ୍ରଜଲୀଳା ହିଜ୍ ନେମ୍ ଇଜ୍ କରୁଣା ମଞ୍ଜରୀ, ସେ ହେଉଛନ୍ତି କରୁଣା ମଞ୍ଜରୀ ଥିଲେ। His disappearance is on the third day of the dark fortnight in the month of Pausa. It is Maghana. Maghamasana. Pausa Bhur Lakhaya. His principal disciple was Hariram Acharya. The deities worshipped by Ramchandra and Govinda Kaviraj have been brought from Jalia Buddhagram to Bhagavan Gola, where they are at present being worshipped by the followers of Ramdas Babaji. There is a station at Bhagavan Gola on the Sialdah Lal Gola rail line. এইভাবে ভাবে রামচন্দ্র কবিরাজ কথা রয়েছে। গোপাল ভট্ট গোস্বামী সেইভাবে ভাবে গোপাল ভট্ট গোস্বামী সে কার ভেঙ্কয়া ভট্টকর পুত্র যেতবে মহাপ্রভু যাই দাক্ষিণাত্যকু মহাপ্রভু যে সন্ন্যাস গ্রহণ করে আসলে ওড়িশাকু আসি পুরীরে রহলে পুরীরে আমার সার্বম ভট্টাচার্য সহ আলোচনা সব হয়েছি। ମହାପ୍ରଭୁ ଯେତେବେଳେ ପୁରୀରେ ଜଗନ୍ନାଥ ମନ୍ଦିର ଦର୍ଶନ କଲେ ସେତେବେଳେ ସେ କ'ଣ ଅଚେତ ହେଇକି ପଡ଼ିଯାଇଥିଲେ। ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଶ୍ୟାମ ସୁନ୍ଦର ରୂପରେ ଦର୍ଶନ ଦେଇଥିଲେ, ତେଣୁ ସେ ଅଚେତ ହେଇଯାଇଥିଲେ। ସର୍ବମ ଭଟ୍ଟାଚାର୍ଯ୍ୟ ସେତେବେଳେ ରାଜା ପ୍ରତାପବୃଦ୍ଧଙ୍କ ସେ ଥିଲେ, ପଣ୍ଡିତ ଥିଲେ, ତାଙ୍କର ପୁରୋହିତ ଥିଲେ, ତେଣୁ ସେ ତାଙ୍କର ଯେଉଁ ରହିଛି ଶ୍ୱେତଗଙ୍ଗା ନିକଟରେ ତାଙ୍କର ଆଶ୍ରମ ରହିଛି, ତାଙ୍କର ଘର ଗୃହ ରହିଛି, ସେଠିକି ନେଇଥିଲେ ମହାପ୍ରଭୁଙ୍କୁ ନେଇକି ଶୁଶ୍ରୂଷା କରୁଥିଲେ। ଏବଂ ସେହି ସମୟରେ ଏସବୁ ସର୍ବମ ଭଟ୍ଟାଚାର୍ଯ୍ୟ ଏସବୁ ସହିତ ମହାପ୍ରଭୁଙ୍କର ବହୁତ ଆଲୋଚନା ସବୁ ବହୁତ ବିସ୍ତାର ଭାବରେ କଥା ପ୍ରସଙ୍ଗ ରହିଛି। ଏବଂ ମହାପ୍ରଭୁ ପୁରୀରେ କିଛି ଦିନ ରହିଲା ପରେ ସେ ଗଲେ ଦାକ୍ଷିଣାତ୍ୟକୁ। ଦାକ୍ଷିଣାତ୍ୟକୁ ଯେତେବେଳେ ଯାଇଥିଲେ ସେହି ସମୟରେ ଯେଉଁ ରହିଛନ୍ତି ଆମର କାବେରୀ ନଦୀ ତଟରେ ଯେଉଁ ମନ୍ଦିର ରହିଛନ୍ତି ରଙ୍ଗନାଥ ମନ୍ଦିର, ସେହି ମନ୍ଦିରରେ ତାଙ୍କ ସହିତ ଭେଟ ହୋଇଛି ଭେଙ୍କୟା ଭଟ୍ଟ ସହିତ। ତେଣୁ ସେ ତାଙ୍କୁ ନିମନ୍ତ୍ରଣ କରିଥିଲେ, ଚାତୁର୍ମାସ ସେ ଭେଙ୍କୟା ଭଟ୍ଟଙ୍କ ପାଖରେ ରହିଥିଲେ। ଭେଙ୍କୟା ଭଟ୍ଟ ଏବଂ ମହାପ୍ରଭୁଙ୍କର ବହୁତ ଆଲୋଚନା ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଭେଙ୍କୟା ଭଟ୍ଟ ଥିଲେ ଲକ୍ଷ୍ମୀଦେବୀଙ୍କର ଉପାସକ ଥିଲେ, ଲକ୍ଷ୍ମୀନାରାୟଣଙ୍କ ଉପାସକ ଥିଲେ। ଲକ୍ଷ୍ମୀନାରାୟଣଙ୍କ ଉପାସ ମାନେ ଶ୍ରୀ ସମ୍ପ୍ରଦାୟରେ ଲକ୍ଷ୍ମୀଦେବୀ ହେଉଛନ୍ତି ତାଙ୍କର ମୁଖ୍ୟ ଆରମ୍ଭ ହେଉଛି, ଲକ୍ଷ୍ମୀଦେବୀଙ୍କ ଠାରୁ ଆରମ୍ଭ ହେଇଛି ସେ ସମ୍ପ୍ରଦାୟ। ତେଣୁ ତାଙ୍କର ଆରାଧ୍ୟ ଦେବ ହେଉଛନ୍ତି ନାରାୟଣ, ସେ ଭାବନ୍ତି ନାରାୟଣ ହେଉଛନ୍ତି ଶ୍ରେଷ୍ଠ। ଏପର୍ଯ୍ୟନ୍ତ ମଧ୍ୟ କେତେଜଣ ବିବାଦ କରନ୍ତି, କୃଷ୍ଣ ମୂଳ ନୁହଁ, ନାରାୟଣ ହେଉଛନ୍ତି ମୂଳ, ଏଇଭଳି ଭାବରେ ରହିଛି କଥା ମଧ୍ୟ ରହିଛି। ଯାହା ବି ହେଉ, ମହାପ୍ରଭୁ ସହିତ ତାଙ୍କ ସବୁ ଆଲୋଚନା କରିଛନ୍ତି। ଭେଙ୍କୟା ଭଟ୍ଟ କହିଲେ, ମହାପ୍ରଭୁ କହିଲେ, କହିଲେ ଆପଣଙ୍କର ଯେଉଁ କହୁଛନ୍ତି ଆପଣଙ୍କର ଆରାଧ୍ୟ ଦେବ ହେଉଛନ୍ତି ଲକ୍ଷ୍ମୀ ନାରାୟଣ, ତାହେଲେ ଲକ୍ଷ୍ମୀଦେବୀ ସେ ନାରାୟଣଙ୍କୁ ଛାଡ଼ିକରି କାହିଁ କୃଷ୍ଣଙ୍କର ଭଜନ କରୁଥିଲେ? ଏଇଭଳି ଭାବରେ ବହୁତ ଆଲୋଚନା ସବୁ ହେଇଛି ମହାପ୍ରଭୁ ଭେଙ୍କୟା ଭଟ୍ଟ। ସେଇଠି ତାଙ୍କର ଯେଉଁ ପୁତ୍ର ଥିଲେ ଗୋପାଳ ଭଟ୍ଟ, ସେ ତାଙ୍କର ପୁତ୍ର ଗୋପାଳ ଭଟ୍ଟ ଗୋସ୍ୱାମୀ, ସେ ମହାପ୍ରଭୁଙ୍କ କୃପା ପ୍ରାପ୍ତ ହୋଇଥିଲେ। ତେଣୁ ଗୋପାଳ ଭଟ୍ଟ ଗୋସ୍ୱାମୀ ତାପରେ ବୃନ୍ଦାବନକୁ ଆସିଥିଲେ। ବୃନ୍ଦାବନରେ ତାଙ୍କର ଯେଉଁ ରହିଛି ରାଧାରମଣ ଦେବ ଗୋପାଳ ଭଟ୍ଟଙ୍କର, ସେ ଯେତେବେଳେ ସ୍ନାନ କରିବାକୁ ଯାଇଥିଲେ ଯେଉଁ ଗଣ୍ଡୁକୀ ନଦୀରେ, ସେହି ସମୟରେ ସେ ଏଇ ପ୍ରାପ୍ତ ହୋଇଥିଲେ, ଶାଳଗ୍ରାମକୁ ପ୍ରାପ୍ତ ହୋଇଥିଲେ। ଶାଳଗ୍ରାମ ପ୍ରାପ୍ତ ହୋଇକରି ସେ ଚାହୁଁନଥିଲେ ଶାଳଗ୍ରାମ ପୂଜା କରିବା ପାଇଁ, ପୁଣି ପାଣିରେ ପକାଇ ଦେଇଥିଲେ, ଫିଙ୍ଗି ଦେଇଥିଲେ। ପୁଣି ଯେତେଥର ତର୍ପଣ କରୁଛନ୍ତି ସେତେଥର ଆସିଲେ, 12 ଶାଳଗ୍ରାମ ଆସିଥିଲେ। ତେଣୁ ସେ 12 ଶାଳଗ୍ରାମ ଆଣି ସେ ରାଧା ରମଣ ମନ୍ଦିର ରହିଛି, ମନ୍ଦିର ବର୍ତ୍ତମାନ ରହିଛି, ସେଇ ମନ୍ଦିରରେ ରହି ପୂଜା କରୁଥିଲେ। ଏହି ସମୟରେ ଗୋଟେ ଥର ଜଣେ ଧନୀ ବ୍ୟକ୍ତି ସେ ଭଗବାନଙ୍କର ସବୁ ବସ୍ତ୍ର ଇତ୍ୟାଦି ପ୍ରଦାନ କରିବା ପାଇଁ ଆସିଥିଲେ ବୃନ୍ଦାବନକୁ। ସେହି ସମୟରେ ଗୋପାଳ ଭଟ୍ଟ ଚିନ୍ତା କଲେ ଯେ ଆମର ତ ବିଗ୍ରହ ନାହାନ୍ତି, ଆଉ ମୁଁ କ'ଣ ତାଙ୍କୁ ବସ୍ତ୍ର ପରିଧାନ କରିବି, ଏଇଭଳି ଭାବେ ଚିନ୍ତା କରୁଥିଲେ। ତେଣୁ ସକାଳୁ ଉଠି ଦେଖିଲା ବେଳକୁ ଆଉ ବିଗ୍ରହ ତାଙ୍କର ଶାଳଗ୍ରାମ ନାହିଁ, ସେ ବିଗ୍ରହରେ ପରିଣତ ହୋଇଯାଇଛନ୍ତି ରାଧା ରମଣ ଦେବ। ଆମର ସନ୍ଦୀପନ ପ୍ରଭୁ କହୁଥିଲେ ସେଦିନ ରାଧା ରମଣ ଦେବ ଏଭଳି ରହିଛନ୍ତି, ତାଙ୍କର ମୁଖ ହେଉଛି ଗୋବିନ୍ଦ ଭଳି, ଉଦର ହେଉଛି ଗୋପୀନାଥ ଭଳି, ପାଦ ହେଉଛି ମଦନମୋହନ ଭଳି। ଗୋବିନ୍ଦ 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 ଶ୍ରୀଗୋବିନ୍ଦ ଗୋପୀନାଥ ମଦନ ମୋହନ। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ। ଏ ଗୋବିନ୍ଦ ଗୋପୀନାଥ ଏବଂ ମଦନ ମୋହନ ଏମାନେ ହେଉଛନ୍ତି ବେଦରେ ଯେଉଁ 3 ତତ୍ତ୍ୱ ରହିଛି, ଏ 3 ତତ୍ତ୍ୱର ଅଧିଷ୍ଠାତ୍ର ଦେବ ହେଉଛନ୍ତି 3 ଜଣ। जयतांग श्रुत पंगो मम मंदर मत गते मत्सर्वस पादाम भुजो राधा मदन मौनऊ। ये हूँ संबंध देव, संबंधर देव होंगे गोविंद देव, जे कि रूप गोस्वामी पाखे आविर्भाव होते गोविंद देव। गोविंद देव ये हूँ संबंध आमर भगवान को जो संबंध रही संबंध ज्ञान से प्रदान करती गोविंद देव। वेदर यही तीनो तत्व रही, तेणु भगवान जिते विभिन्न प्रकार रूप सब रही भितर यही तीनो प्रधान श्रीगोविंद गोपीनाथ मदन मोहन। वृंदावन में 5000 ऊर्ध मंदिर रही, तानो देवता हूँ श्रेष्ठ बा तीनो भगवान जो तीनो रूप रही यू श्रेष्ठ जयतांश चैतन्य चरितमृत वर्णना कर। ये हूँ संबंध देव, हूँ गोविंद देव। अभिधेय बाकी भक्ति तार देव हूँ किए ना मदन मोहन, जे कि सनातन गोस्वामी पाखे आविर्भाव होते मदन मोहन। जयतांग श्रुत पंगो मम मंदर मत कहते मत्सर्वस पादा मुझे राधा मदन मोहन हो, राधा मदन मोहन। ये हूँ संबंध, संबंध गोविंद देव कहीदेली कि प्रथम हूँ मदन मोहन हूँ संबंध, संबंध अभिधेय हूँ गोविंद देव। गोविंद देव भक्ति, अभिधेय हूँ भक्ति, ये भक्ति को प्रदान करती गोविंद देव। संबंध हूँ मदन मोहन, आमर भगवान सहित संबंध रही संबंध ज्ञान से प्रदान करती मदन मोहन। तापर अंतिम तत्व हूँ प्रयोजन तत्व, संबंध अभिधेय और प्रयोजन। प्रयोजन तत्व हूँ कृष्ण प्रेम, यहीटा को गोपीनाथ प्रदान करती गोपीनाथ। कौन से श्लोक श्रीमन दिव्या वृंदारण्य कल्पद्रुमाद श्रीमद रत्नागार सिंहासनस्तु श्रीमद राधा शिल गोविंद देव पृष्ठाड़ी भी सभ्यमान स्मरा श्रीमन रास रसारंभी वंशीभट तट सिद्ध कर्षन विणुसन गोपी गोपीनाथ श्रीस्तु न गोपीनाथ। ये होंगे प्रयोजन तत्व, प्रेम कृष्ण प्रेम प्रदान करती गोपीनाथ। तेनाली भाव में मकर संक्रांति समस्त विषय टिके टिके किछ कह देले, आमर किछ धारणा नाही। आमर जदि किछ किए कहले श्रीनिवास आचार्य पर हाँ हाँ जाइले बाटे देखते से पुणे आसिले हाँ नहीं दस रही हाँ विवाह करते ना हाँ विवाह कर दिया पत्नी सहित प्रथम देखा से कहले मोर गोटे कथा तुम रखियो कि ना कौन ना मुझे चाहूँ जीवाई कहीं सकाल आसी पहुँची गले बहुत दिन पर दिन आस पहुँची गले हाँ नर हाँ से संगीता जो रही रामचंद्र संग मागे नरोत्तम दास रही ताले आम कथा विश्राम देवा आम बर्तमान मकर संक्रांति स्पेशल प्रसाद सब रही सब प्रसाद ग्रहण करेंगे। जय श्रीमद्भागवतम की जय श्री प्रभुपाद महाराज की जय श्री गुरुदेव की संवेद गौर भक्तवृंद की निदाई गौर प्रमानंदे जय श्री प्रभुपाद महाराज।